কৃষ্ণ চৈতন্য দেব রতি মতি ভাবে এই মকল পথরু নাবা অপরূপ এই সব কথা ব্রজ নবদ্বীপে অবতরী রাধা ভাব অঙ্গী আর কান্তি অঙ্গের ভূষণ
নবদ্বীপে অবতরী রাধা ভাব
সঙ্গী রইয়া পারি সদগণ নর হরি অবতরী প্রেমীর বাদর সাধিলা মন্দির নিজ কাজ ভগত সমাজ হরে কৃষ্ণ হরে কৃষ্ণ 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 হরি হরি রাম হরি রাম 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 হরি হরি
হরে কৃষ্ণ হরে
কৃষ্ণ হরে কৃষ্ণ 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 হরি হরি রাম হরি রাম 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 হরি হরি
হরে কৃষ্ণ হরে কৃষ্ণ 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 হরে হরে রাম হরে রাম 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 হরে হরে
হরে কৃষ্ণ হরে কৃষ্ণ 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 হরি হরি রাম হরি রাম 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 হরি হরি
হরে কৃষ্ণ হরে কৃষ্ণ 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 হরে 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 রাম হরে রাম 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 হরে হরে
উত্তম অধম কিছু না বাছিল যাচিয়ে দিলে ককল প্রেতমানন্দ ইমন গৌরাঙ্গে হৃদয় ধরিয়া বল ভজ গৌরাঙ্গ তহ গৌরাঙ্গ লহ গৌরাঙ্গের নাম রি
ভজ গৌরাঙ্গ
গৌরাঙ্গ কহ গৌরাঙ্গ ল গৌরাঙ্গের নাম রি
ভজ গৌরাঙ্গ
গৌরাঙ্গ ভজিছি হই আমার প্রাণ রি
দে গৌরাঙ্গ
রে জনা গৌরাঙ্গ ভজিছি হই আমার প্রাণ রি
দে
ভজ গৌরাঙ্গ কহ গৌরাঙ্গ ল গৌরাঙ্গ নাম রি
ভজ গৌরাঙ্গ
গৌরাঙ্গ ভজি সে হই আমার প্রাণ রি
হরে
কৃষ্ণ হরে কৃষ্ণ 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 হরি হরি রাম হরি রাম শৈব পাদাম ভজ ভক্তি লভ্য প্রেমা বিধান পরম পুমার্থ তস্মৈ জগন মঙ্গল মঙ্গলায় চৈতন্য চন্দ্র নমো নমস্তে চৈতন্য আনন্দ লীলাময় বিগ্রহায় প্রেমাব দিব্য ছবি সুন্দরায় তস্মৈ মহাপ্রেম রস প্রদায় চৈতন্য চন্দ্রায় নমো নমস্তে চৈতন্য জন্নাথ কর্মনিষ্ঠে নাথ সমধিগত যত্তপ ধ্যান যোগীর বৈরাগী ত্যাগস্তত্ত্ব স্তুতি বিরপি नकीर्तन चापी कश्चित गोविंद प्रेम भाजंगी न करितम जद रहस्यम स्वयं स नाम प्रादुरासीदरती पर नामी गौरम चंद्रायण श्री चैतन्य चरितामृतम आदिलीला त्रयोदश परिच्छेद चैप्टर 30 93 जय जय धोनी हैलो सकल भुवन जय जय धोनी हैलो सकल भुवन चमत्कार होया लोको भावे मने मन चमत्कार होया लोको जगत भरिया लोक बोले हरि हरि जगत से क्षणी गौर कृष्ण भूमि अवतरी प्रसन्न हईल सब जगतेर मन प्रसन्न के हास्य परई जवन हरि बलि नारी गण देई हुला हरि वाद्यो नृत्य करे देव कुतूहली स्वर्गी वाद्य प्रसन्न हिल दशदी प्रसन्न नदी जल प्रसन्न थावर जंगम हईल आनंदी बिहोल थावर जंगम हईल भुवन चमत्कार पया लोक भावे मने मन ऑल पीपल द चैंटेड द हरे कृष्ण महामंत्र ड्यूरिंग द लूनार एक्लिप्स एंड देयर माइंड्स वर स्ट्रक विद वंडर जगत भरिया लोक बोले हरि हरि सही क्षणे गौर कृष्ण भूमि अवतरी व्हेन द होल वर्ल्ड वाज द चैंटिंग द होली नेम ऑफ द सुप्रीम पर्सनालिटी गॉड एड कृष्ण इन द फॉर्म When the whole world was just chanting the holy name of the Supreme Personality of Godhead, Krishna in the form of Gaurahari advented himself on the earth. Prasanna haila sab jagater mano hari hari bali hari boli hindu ke hasya karaye javana. The whole world was thus pleased. While the Hindus chanted the holy name of Lord, the non-Hindus, especially the Mohammedans, jokingly imitated the words. Although the Mohammedans or non-Hindus have no interest in chanting the holy name of the Lord, the Hare Krishna Mahamantra, while the Hindus in Navadvip chanted during the lunar eclipse, the Mohammedans also imitated them. Thus, the Hindus and Mohammedans joined together in chanting the holy name of the Lord
when Sri Chaitanya Mahaprabhu had vented himself. Hari Bali Nari Ganadevi Hula Huli Surge Bhadya Nurtya Kare Deva Kutu Hali. While all the ladies vibrated the holy name of Hari on earth, in the heavenly planets, dancing and musing were going on, for the demigods were very curious. Prasanna haila dasadik, prasanna nadi jala, sthavara jangama haila anande vihola. In this atmosphere, all the 10 directions became jubilant, as did the waves of the rivers. Moreover, all beings moving and non-moving are overwhelmed transcendental bliss. Krishna Krishna Hari Hari Nama Kirtana Kari Nadya Vasi Ganga Snan Kuruchanti. Samasta Jaha Kvalchi Sakala Bhuvana Samasta Jaha Kuruchanti Bhuvan Hare Krishna Mahamantra Kirtana Dhunire Jankurta Huchi Chamatkar Hila Loko Bhave Mane Mana. लोकमानकर मन बड़ चमत्कार हो जाए जगत भरी आलोक बोले हरि हरि से क्षण गौर कृष्ण भूमि अवतरी जगतर समस्त लोक से समय हरिहरि उच्चारण करछंती गौर हरि भूमिष्ठ हेले प्रसन्न हेला सब जगतर मन हरि बोली हिंदु के हास्य करे जवन जत बले हिंदू माने ये हरिनाम कीर्तन करुचंति द होल वर्ल्ड वाज प्लीज समस्त जगत आनंदित होई से समय नॉन हिंदू अण हिंदू अर्थात मोहम्मदान मुसलमान जवनगण थट्टा परिहास करके मध्य हरि शब्द उच्चारण करचंति या परे नास्यदेय अमर परमाराध्य गुरुदेव श्री श्रीमदेसी भक्ति वेदांत स्वामी प्रभुपाद जी महाराज कहिचंति although the Mohammedans or non-Hindus have no interest in chanting the holy name of the Lord, the Hare Krishna Mahamantra, while the Hindus in Navadip chanted during the lunar eclipse, Mohammedans also imitated them. Anahindu, Mletsha Javan, Mohammedan Musulman Gangaro, E Hare Krishna Mahamantra Kirtanare Konishagra Nathai, Tathapi, Se Chandragrahan Samayari, Navadipara Hindu Gana, जेतबले हरि कीर्तन हरि ध्वनि करी गंगा स्नान करबा को जाउतले सेतबले मोहम्मदान मुसलमान माने मध्य अनुकरण करकरी हरि उपहास करकी मध्य हरि हरि कहउतले दस दि हिंदू जन मोहम्मदान जन टुगेदर इन चैंटिंग द होली नेम ऑफ द लॉर्ड व्हेन श्री चैतन्य महाप्रभु वेंटेड हिमसेल्फ एपर भावे महाप्रभु जेतबले अवतीर्ण होचनी भूमिष्ठ होचंती सेतबले उभय हिंदू आ मुसलमान उभय एकत्र हिकरी हरिनाम उच्चारण करिचंति तात्पर्य होची महाप्रभु आसंति समस्त मुखरे हरिनाम दवा पाई हिंदू और हिंदू मलेच्छ जवन आदि समस्त हृदय मुखरे हरिनाम दवा पाई आसंति तांकर भूमिष्ठ बा समय मध्य ताहा प्रकाश पाई मुसलमान माने थट्टा परिहास करिकि मध्य हरि बोली कहिचंति एति पाई समग्र जगत रे हरिनाम झंकृत होईचि ए हला तात्पर्य सेतिपाई आमर अच्छी नाम तत्व संबंध में कथा अच्छी नामाभास थट्टा परिहास रे कहिले नामाभास होय चतुर्विध नामाभास अच्छी श्रीमद भागवत षष्ठ स्कंध रे कहाई यू हैव दैट बुक भागवत सांकेत्यं पारिहास्यं वास्तवं हेळनं मेव वा वैकुंठ नाम ग्रहण अशेषाहरम विदु षष्ठ स्कंध भागवत द्वितीय अध्याय चौदह श्लोक कथा कह यू फाइंड आउट सिक्स कैंटो सेकेंड चैप्टर फोर्टीन वर्स सांकेत्यं पारिहास्यं वास्तवं हेळनं मेव वा वैकुंठ नाम ग्रहण अशेषाहरम विदु सांकेत्य अर्थात अन्य वस्तु को लक्ष्य करी जो नाम उच्चारण हो सांकेत्य कहा जाए परिहास परिहास छलरे थट्टा करी नाम उच्चारण ले परिहास होय स्तोभ अर्थात अगौरवर सहित नाम उच्चारण अर्थात जो माने थिएट्रिकल परफॉर्मेंस रंगमंच रे नाटक रंती आ सेमानकर नाम गान रुचि न थाए तथापि लीला जा कंती अभिनय करुचंती गौरव नाही अगौरवर सहित नाम उच्चारण स्तोभ नामाभास होय ହେଲା ଅର୍ଥାତ୍ ଉଦାସୀନ ଭାବରେ ନାମ ଗ୍ରହଣ। ଏ ଚାରି ପ୍ରକାର ଛାୟା ନାମ ଭାସ ପଣ୍ଡିତଗଣ ଏ ପ୍ରକାର ଭଗବାନଙ୍କର ନାମ ଭାସକୁ ଅଶେଷ ପାପନାଶକ ବୋଲି ଜାଣନ୍ତି। ସେଠି ସେମାନେ ଗାନ ବାଜଣା କରୁଛନ୍ତି, ନୃତ୍ୟ ଗୀତ କରୁଛନ୍ତି, ସେଠି ସେମାନେ ମଧ୍ୟ ହରି କୀର୍ତ୍ତନ କରୁଛନ୍ତି, ହରିନାମ ଉଚ୍ଚାରଣ କରୁଛନ୍ତି, ସେଇଟା ସ୍ତୋଭ ନାମ ଭାସ ହେଉଛି। ଆଉ ହେଳନ ଅବହେଳାରେ ଅବହେଳା ଉଦାସୀନ ଭାବରେ ନାମ ଗ୍ରହଣ କଲେ ସେ ମଧ୍ୟ ସ୍ତୋଭନା ହେଳନ ନାମାଭାସ ହୁଏ। ଚାରି ପ୍ରକାର ସାଂକେତ୍ୟ ଛାୟା ନାମାଭାସ, ଏ ଚାରି ପ୍ରକାର ଛାୟା ନାମାଭାସ ହୁଏ ପଞ୍ଚଗଣ ପ୍ରକାର ଭଗବାନଙ୍କ ନାମାଭାସକୁ ଅଶେଷ ପାପନାଶକ ବୋଲି କହିଛନ୍ତି। ଅଜାମିଳ ଏ ନାମାଭାସ ହେଇଯାଇଥିଲା, ସେ ନାମାପରାଧ ହେଇନଥିଲା, ପୁତ୍ରକୁ ସଂକେତ କରି ନାରାୟଣ ନାମ ଉଚ୍ଚାରଣ କରିଥିଲା, ଭଗବାନଙ୍କୁ ଡାକିନେ ହେ ଭଗବାନ ନାରାୟଣ ମୁଁ ବଡ଼ ପାପୀ ଅଛି ମୋର ପାପ ଦୂର କର ଏଇ ଉଦ୍ଦେଶ୍ୟରେ ଡାକି ନାହିଁ, ତାର ପୁତ୍ରକୁ ସଂକେତ କରି ନାରାୟଣ ନାମ ଉଚ୍ଚାରଣ କରିଥିଲା, ସେଥିପାଇଁ ନାମାଭାସ ସ୍ଥିତି ପାଇଥିଲା, ନାମାପରାଧ ହେଇନଥିଲା। ଆଉ ଆମର ନାମାପରାଧ ଦଶ ନାମାପରାଧ ଭିତରେ ଅଛି ଅପରାଧ ନାମ ବଳେ ପାପ ବୁଦ୍ଧି, ନାମ ବଳେ ପାପ ବୁଦ୍ଧି ଏକ ନାମାପରାଧ ଅଛି। ଏକ କୃଷ୍ଣ ନାମ କରେ ସର୍ବ ପାପ କ୍ଷୟ, ଗୋଟିଏ କୃଷ୍ଣ ନାମରେ ପାପ କ୍ଷୟ କରିବାରେ ଶକ୍ତି ଅଛି ଯେ ପାପୀ ପାପ କରିପାରିବ ନା କଥା ଅଛି। ତେଣୁ ଏ କଥା ଯେ ଜାଣିଲା ଆଚ୍ଛା ତ ବଡ଼ ସୁନ୍ଦର ଅସ୍ତ୍ର ଏକା ମୋତେ ମିଳିଛି, ସୁଯୋଗ ମିଳିଛି, ଅସ୍ତ୍ର ମିଳିଛି, ମୁଁ ତ ବହୁ ପାପ କରିଛି, ତେଣୁ ମୁଁ ହରେ କୃଷ୍ଣ କହିବି ପାପ କ୍ଷୟ କରିଦେବି, ପୁଣି ନୂତନ ପାପ କରିକିରି ପୁଣି ହରେ କୃଷ୍ଣ କହିବି ପୁଣି ପାପ କ୍ଷୟ କରିବି ନୂତନ, ଏଇ ନାମ ବଳରେ ପାପ ବୁଦ୍ଧି କରି ଚାଲିବ ତାହେଲେ ନାମ ଅପରାଧ ହେଇଯିବ, ସେଠି ଆଉ ନାମ ଫଳ ଧରିବ ନା, ନାମ ଫଳ ଧରିବ ନା, ଅର୍ଥାତ୍ ଅପରାଧ ଫଳରେ ପତନ ହେବ, ଅପରାଧ ଫଳରେ ନର୍କ ଗମନ ହେବ। କିନ୍ତୁ ଅଜାମିଳର ନାମ ଅପରାଧ ହେଇନଥିଲା, ନାମ ବଳେ ପାପ ବୁଦ୍ଧି ଇ ଅପରାଧ ହେଇନଥିଲା, ବରଂ ନାମାଭାସ ସ୍ଥିତି ପାଇଥିଲା ସାଂକିତ୍ୟ ନାମାଭାସ କରି, ସେଥିପାଇଁ ତାର ଅଶେଷ ପାପ ଅର୍ଜନ କରିଥିଲା। ଚିତ୍ରଗୁପ୍ତ ବଡ଼ପାଞ୍ଜି ତିଆରି କରିଥିଲେ ତାର ସବୁ ପାପ ଏକ ସମୟରେ ଧ୍ୱଂସ ହେଇଗଲା। ନାମାଭାସର ବହୁତ ଫଳ ଅଛି, ଏଠି ଏଇ ନାମାଭାସର କଥା ଏଠି ସୂଚନା ଦିଆହେଇଛି। ମୁସଲମାନ ହିନ୍ଦୁ ମ୍ଲେଚ୍ଛ ଯବନ ଏମାନେ ହରିକୀର୍ତ୍ତନକୁ ପସନ୍ଦ କରନ୍ତି ନା କରନ୍ତି ନା, କିନ୍ତୁ ଯେତେବେଳେ ହିନ୍ଦୁମାନେ ସମସ୍ତେ ନଦିଆରେ ସେ ଚନ୍ଦ୍ରଗ୍ରହଣ ସମୟରେ ହରିଧ୍ୱନି କରୁଛନ୍ତି ସେମାନେ ପରିହାସ କରିଛନ୍ତି, ପରିହାସ କରିକିରି ଥଟ୍ଟା କରିକିରି ହରିହରି କହିଛନ୍ତି, ତା ଫଳରେ ସେମାନେ ମଧ୍ୟ ଫଳ ପାଇଛନ୍ତି, ସେମାନେ ନାମାଭାସର ଫଳ ପାଇଲେ, ତାଙ୍କର ଯେଉଁ ପାତକ ପାପ ନଷ୍ଟ ହେଇଗଲା। କଥା ଅଛି ହରିଦାସ ଠାକୁରଙ୍କର ଚରିତ୍ରରେ ଅଛି, ହରିଦାସ ଠାକୁର ମ୍ଲେଚ୍ଛ ଯବନ କୂଳେ ଜନ୍ମ ହେଇଥିଲେ, କିନ୍ତୁ ଭଗବାନ କୃଷ୍ଣଙ୍କର ପ୍ରିୟ ଭକ୍ତ ଥିଲେ, 300,000 ନାମ କରୁଥିଲେ ବରାବର ଶୁଦ୍ଧ ନାମ କରୁଥିଲେ, ଆଉ ଆଜି କେତେ ଦଣ୍ଡ ଦେଇଛି ମାରିଦେବା ମାରିଦେବା ପାଇଁ ଚାହିଁଛି, କିନ୍ତୁ ସେ ତୁଣ୍ଡରୁ ହରିନାମ ଛାଡ଼ିନା, ଖଣ୍ଡ ଖଣ୍ଡ ହୋଇ ଯଦି ଦେହୁ ଯାଏ ପ୍ରାଣ ତେବେ ତୁଣ୍ଡୁ ନା ଛାଡ଼ିବୁ ହରିନାମ, ଖଣ୍ଡ ଖଣ୍ଡ ହୋଇ ପ୍ରାଣ ଛାଡ଼ିଗଲି ଛୁ ତା ହରିନାମ ଛାଡ଼ିବି ନା, ଇ କଥା ଦେଖା ହେଇଛି। ସେ ନାମାଚାର୍ଯ୍ୟ ହେଲେ, ମହାପ୍ରଭୁ ତାଙ୍କୁ ନାମାଚାର୍ଯ୍ୟ କରିଛନ୍ତି, ନାମ ତତ୍ତ୍ୱ ସୁନ୍ଦର ଭାବରେ କହିଛନ୍ତି। ମ୍ଲେଚ୍ଛ ଯବନ ସେ କ୍ରୋଧ କରୁଛି, ଯଦି କ୍ରୋଧ କରେ ସେ କହେ ହରାମ କାହାଙ୍ଗା, ହରାମ କହିକି ରାମ ନାମ ଉଚ୍ଚାରଣ କଲାଣି କ୍ରୋଧ କରିକିରି, ହରାମ କାହାଙ୍ଗା, ହରାମ କହିଲା ବେଳକୁ ରାମ ନାମ ଉଚ୍ଚାରଣ କଲାଣି, ରାମ ନାମ ଉଚ୍ଚାରଣ କରି ଗୋଟେ ମ୍ଲେଚ୍ଛ ହରାମ କହିକିରି ଏତେ କ୍ରୋଧ ହେଇଗଲା ଯେ ହରାମ କହିକିରି ମରିଗଲା, ମରିଗଲା ମୁକ୍ତି ପାଇଗଲା, ହରାମ କହିଲା ରାମ ନାମ ଉଚ୍ଚାରଣ କଲାଣି କ୍ରୋଧ କରିକିରି। ଇ ନାମର ଫଳ ଏ ପ୍ରକାର ଅଛି, ନାମ ନାମାଭାସର ଫଳ ଭେଦ ଅଛି। ପଦ୍ମ ପୁରାଣ ସ୍ୱରଖଣ୍ଡରେ କୁହାହେଇଛି, ନାମ ଏ କୁଞ୍ଜସ୍ୟ ବାଚି ସ୍ମରଣ ପଥଗତ ଶ୍ରୋତ୍ର ମୂଳଙ୍ଗତ ବା ଶୁଦ୍ଧମ ବା ଶୁଦ୍ଧ ବର୍ଣ୍ଣ ବ୍ୟବହିତ ରହିତ ତାର ଏତେବ ସତ୍ୟମ ତତ୍ସେ ଦେହ ଦ୍ରବୀଣ ଜନତା ଲୋହ ପାଷଣ୍ଡ ମଧ୍ୟେ ନିକ୍ଷିପ୍ତ ଶ୍ୟାନ ଫଳଜନକ ଶୀଘ୍ର ମେବାତ୍ର ବିପ୍ର। ଏ ପଦ୍ମପୁରାଣରେ ମଧ୍ୟ ନାମ ନାମାଭାସର ଫଳଭେଦ ସମ୍ବନ୍ଧରେ କଥା କୁହାହେଇଛି, ଯାହାର ଗୋଟିଏ ମାତ୍ର ଏକଟି ମାତ୍ର ହରିନାମ ମୁଖରେ ଉଦିତ ସ୍ମରଣ ପଥଗତ ବା ଶ୍ରୋତ୍ରମୂଳ ପ୍ରାପ୍ତ ହଏ, ତାହା ଶୁଦ୍ଧ ବର୍ଣ୍ଣରେ ଉକ୍ତ ହଉ ବା ବ୍ୟବଧାନ ଯୁକ୍ତ ଅଶୁଦ୍ଧ ବର୍ଣ୍ଣରେ ହିଁ ହଉ, ବ୍ୟବଧାନ ରହିତ ହିଁ ହଉ ଅଥବା ଖଣ୍ଡଚାରିତ ହଉ, ନାମ ଗ୍ରହିତାକୁ ଅବଶ୍ୟ ହିଁ ଉଦ୍ଧାର କରିବ, ଏ ନାମାଭାସ ହେଇଯାଏ। ହେ ବିପ୍ର, ଏ ପ୍ରକାର ନାମର ଏ ପ୍ରକାର ମହାତ୍ମ୍ୟ, କିନ୍ତୁ ଯଦି ସେହି ନାମାକ୍ଷର ଦେହ ଦ୍ରବୀଣ ଜନତା ଲୋଭ ପାଷଣ୍ଡ ଚିଜଳ ସମନ୍ୱୟ ବୁଦ୍ଧି ବିଶିଷ୍ଟ ପାଷଣ୍ଡ ଇତ୍ୟାଦି ପାଷାଣ ସ୍ୱରୂପ ଅପରାଧ ମଧ୍ୟରେ ପତିତ ହଏ, ତାହେଲେ ଶୀଘ୍ର ଫଳଜନକ ହୁଏ ନା। ଅର୍ଥାତ୍ ନାମାପରାଧ ନିବୃତ୍ତିର ଯେଉଁ ଉପାୟ ଅଛି ତାହା ଅବଲମ୍ବନ ନ କଲେ ନାମାପରାଧ ଦୂର ହୁଏ ନା। ଏ କାଲି ଆମେ ନାମାପରାଧ ନିବୃତ୍ତିର କଥା କହୁଥିଲେ, ତେଣୁ ନାମ ଆଉ ନାମାପରାଧର ଫଳଭେଦ କଥା ଏଠି ପଦ୍ମପୁରାଣରେ କୁହାଯାଇଛି। ହଁ, ଅଜାମିଳଙ୍କର ନାମାପରାଧ ହେଇନାହିଁ, ଅଜାମିଳଙ୍କର ନାମାଭାସ ହେଇଯାଇଛି। ମ୍ଲେଚ୍ଛ ଯବନ ଏଠି ପରିହାସ କରିକି ଥଟ୍ଟା କରିକି ହରି କହୁଛନ୍ତି, ସେମାନେ ନାମାଭାସର ଫଳ ପାଇଯାଉଛନ୍ତି ମହାପ୍ରଭୁ। ସେଥିପାଇଁ ନାମାଭାସର ବହୁତ ଫଳ ଅଛି, ନାମାଭାସର ବହୁତ ଫଳ ଅଛି, ଅଶେଷ ଫଳ ଅଛି। ହଁ, ନାମାଭାସରେ ତ ମୁକ୍ତି ଶୀଘ୍ର ହିଁ ମିଳିଯାଉଛି। ହଁ, ସେଇଟା ପ୍ରମାଣ ଅଜାମିଳ ଆଉ ଯାକି ଆମର ଇଏ ହରିନାମ ଚିନ୍ତାମଣିରେ ଭକ୍ତିନ ଠାକୁର ଲେଖିଛନ୍ତି, ନାମାଭାସ ଦୋଷାତେ ଅନିକ ମଙ୍ଗଳ,
ନାମାଭାସ ଦୋଷାତେ
ସୁକୃତି ପ୍ରବଳ,
ଜୀବେର ବଶ୍ୟ ହୋଇ ସୁକୃତି ପ୍ରବଳ,
ନାମାଭାସେ ନଷ୍ଟ ହୋ ଆଛେ ପାପ ଯତ,
ନାମାଭାସେ ନଷ୍ଟ ହୋ
ଭାସେ ମୁକ୍ତି ହୋ କଳି ହୋଇ ହୋତ,
ନାମ ଭାସେ ମୁକ୍ତି ହୋ
ନାମ ଭାସେ ନର ହୋ ସୁପଙ୍କ୍ତି ପାବନ,
ନାମ
ନାମ ଭାସେ ସର୍ବରୋଗ ହୋଇ ନିବାରଣ,
ନାମ ଭାସେ ସର୍ବରୋଗ ହୋଇ ନିବାରଣ,
ସକଳ ଆଶଙ୍କା ନାମ ଭାସେ ଦୂର ହୋ,
ସକଳ
ଭାସି ସର୍ବରିଷ୍ଟ ହୋଇତେ ଶାନ୍ତି ପାଏ, ଯକ୍ଷ ରକ୍ଷ ଭୂତ ପ୍ରେତ ଗ୍ରହ ସମୁଦୟ,
ଯକ୍ଷ
ନାମ ଭାସେ ସକଲ ନର୍ଥ ଦୂରେ ଯାଏ,
ନାମ ଭାସେ ସକଲ
ନରକେ ପତିତ ଲୋକ ସୁଖେ ମୁକ୍ତି ପାଏ,
ନରକେ
ସମସ୍ତ ପ୍ରାରବ୍ଧ କର୍ମ ନାମ ଭାସେ ଯାଏ,
ସମସ୍ତ ପ୍ରାରବ୍ଧ କର୍ମ ନାମ ଭାସେ ଯାଏ,
ସର୍ବ ବେଦାଧିକ ସର୍ବ তীর্থ হইতে বড় সর্ব অধিক সর্ব নামাভাস সর্বশুভ কর্ম শ্রেষ্ঠ তোর নামাভাস সর্বশুভ কর্ম শ্রেষ্ঠ তোর এসব নামাভাসর ফল নামাভাস দশাতে অনেক মঙ্গল জীবের অবশ্য হয় সুকৃতি প্রবল নামাভাস স্তর যে পাইলে বহু সুকৃতি অর্জন কলে অনেক মঙ্গল হয় নামাভাসে নষ্ট হয়ে আছে পাপ যত যেতে পাপ অছি নামাভাসে নষ্ট হয় প্রমাণ আমি কহিল অজামিলর অশেষ পাপ করছিলা চিত্রগুপ্ত বড়পাঞ্জি করছিল সে নামাভাস ফল পাইগলে সাংকেত্য নামাভাসর ফল পাইছিলে পুত্রকে সংকেত করে নারায়ণ নাম উচ্চারণ পাইছে সঙ্গে সঙ্গে সমস্ত পাপ নষ্ট হয়ে যাই এতে নামাভাসর ফল নামাভাস সে মুক্তি হয় সে মুক্তি পাইছিল সে আউ জমপুরু গলা না তার আয়ুষ বড়িগলা আয়ুষ বড়িগলা অঠাশি বর্ষ বয়সের মরিয়া যাচ্ছিল কিন্তু যমদূত আসি পৌঁছিলে নারায়ণ নাম উচ্চারণ কলাক্ষণি সমস্ত পাপ নষ্ট হয়ে গেল চারজন বিষ্ণুদূত আসিকি গদা ধরিকি পৌঁছিগলে যমদূত উতরছিলে তার আউ মৃত্যু হল না তার আয়ুষ বড়িগলা সে তাপরে গঙ্গা দ্বারক হরদ্বারক যাইকি সাধুসঙ্গ করেছি সাধু মেলে রহিকি ভজন কীর্তন করছি সাধু পাদ আশ্রয় করছি তাপরে বৈকুণ্ঠকে যাইছি এসব কথা আছে ষষ্ঠ স্কন্ধ ভাগবতের বর্ণনা আছে সে নামাভাস ফলের কথা এই নামাভাসে অজামিল বৈকুণ্ঠ গেলরে হ্যাঁ নামাভাস ফল পাইকি অজামিল বৈকুণ্ঠকে যাইলে নামাভাসে মুক্তি হয় কলি হয় হত হ্যাঁ কলি হচ্ছে পাপ পাপ নষ্ট হয়ে গেল মুক্তি নামাভাসের মুক্তি মিলে যাচ্ছি নামাভাসে নর হয় সুপক্তি পাবন নামাভাসে সর্বরোগ হয় নিবারণ প্রারব্ধ কর্মবশত পাপ কর্মবশত প্রারব্ধ কর্মবশত রোগ আসুচি দণ্ড আসুচি তো নামাভাস হয়ে গেল তো প্রারব্ধ কর্ম নষ্ট হয়ে গেল পাপ নষ্ট হয়ে গেল তেমন রোগ তজ্জনিত রোগ আউ হব না রোগ নষ্ট হয়ে গেল সেইপাই কুহযায় সর্বরোগ হয় নিবারণ না নামাভাসে নাম এই কথা করিপারে সকল আশঙ্কা নামাভাসে দূর হয় নামাভাসে সর্বরিষ্ট হইতে শান্তি পায় হ্যাঁ সমস্ত ভয় বিপদরু মুক্ত হয়ে যায় অরিষ্ট অছি যাহা কহন্তি শনি মহাদশারে রাউ অন্তর হয়েছি মার্ক দশা আছে রে বাপা মরিযিবরে ভয়ঙ্কর দুষ্ট গ্রহ আসিছি ই অরিষ্ট অছি কিন্তু নাম কীর্তন করো যদি নাম ভাস্তিতি পাইল তাহলে তো প্রার্থ কর্ম কটিগলা সে রিষ্ট কটিগলা সেইপাইঁ লোকমানে কন করতে না গ্রহ শান্তি করতে গ্রহ পূজা করতে শনি গ্রহর পূজা কর রে বাপা গ্রহ পূজা করতে কিন্তু গ্রহ পূজা কলে কণ হব তুমি যদি নাম করিব হরিনাম করিব তো নামাভাস স্থিতি পাইগল তো সমস্ত প্রার্থ কর্ম নষ্ট হয়েগল সবুষ্ট ঘটিগল তুমি মুক্তি পাইগল যক্ষ রক্ষ ভূত প্রেত গ্রহ সমুদয় নামাভাস সকল অনর্থ যক্ষ রক্ষ কে যাহা কহতি গুণী পেশিছি গুণী করছি যক্ষ রক্ষ ভূত প্রেতর খুব উৎপাদ হচ্ছে হরিনাম কর নামাভাস স্থিতি যদি হয়েগল এর দূর হয়েযাব নরকে পতিত লোক সুখে মুক্তি পায় নরকে পতিত লোক সুখে মুক্তি পায় সমস্ত প্রার্থ কর্ম নামাভাস যায় প্রার্থ কর্ম নরকে তার উদাহরণ না অজামিল নরককে যাওয়া সে যমদূত আসি যাইলে নেই থাকে তাকে মুক্তি পাইগাল এ নামাভাস স্থিতি পাইল সাংকেত নামাভাস স্থিতি সর্ববেদাধিক সর্বতীর্থ হইতে বড় নামাভাস সর্বশুভকর্ম শ্রেষ্ঠতর এ নামাভাসর এতে ফল অছি আর নাম উদয় যেতবে হব তাহার কথা আর কোণ কে নাম শুদ্ধ নাম তো কৃষ্ণ শুদ্ধ নাম প্রেমময় যা কুহ শুদ্ধ নাম হচ্ছে ভাবময় আউ প্রেমময় তেমন শুদ্ধ নাম উদয় পূর্বরু নামাভাসটা আসে নামাভাস আসে শুদ্ধ নামর উদয় পূর্বরু যেমিতি সূর্য উদয় পূর্বরু পূর্ব দিগ কণ হয় না নালি বর্ণ হয়ে যায় আভাস আসি যায় অন্ধকার দূর হয়ে যায় নিশাচর যেগুড়াক ঘন অন্ধকার হ্যাঁ মধ্যে নিশারে বিচরণ করতে নিশাচার গুড়াক খণ্ট চোর তস্কর ভূত প্রেত হ্যাঁ যেতবে পূর্ব দিগ ফর্চা হয়ে গলা ফসর ফাটিগলা কহ ପୂର୍ବ ଦିଗ ନାଲି ଦେଖାଗଲାଣି ମାନେ ସୂର୍ଯ୍ୟ ଉଦୟର ଆଭାସ ହେଲାଣି, ଚୋର ଖଣ୍ଟ ତସ୍କର ପଳେଇଯାଆନ୍ତି ସବୁ, ନିଶାଚର ଗୁଡ଼ାକ ପଳେଇଯାଆନ୍ତି ସବୁ। ସେହିପରି ନାମାଭାସରେ ଏଗୁଡ଼ାକ ଅରିଷ୍ଟ ଦୂର ହେଇଯାଏ, ପାପ ନଷ୍ଟ ହେଇଯାଏ, ଯକ୍ଷ ରକ୍ଷ ଭୂତ ପ୍ରେତ ପିଶାଚାଙ୍କର ଇଏ ସବୁ ଦୂର ହେଇଯାଆନ୍ତି, ହୃଷ୍ଟ ଖଣ୍ଡନ ହେଇଯାଏ, ରୋଗ ଦୂର ହେଇଯାଏ, ମୁକ୍ତି ମିଳିଯାଏ, ଇଏ ସବୁ ଏସବୁ ହେଇଯାଉଛି। ହଁ, ସେଇଥିପାଇଁ ଶୁଦ୍ଧ ନାମ ଉଦୟ ପୂର୍ବରୁ ନାମାଭାସଟା ଆସେ। ତେଣୁ ଅପରାଧମୂଳକ ନାମ, ତାପରେ ନାମାଭାସ, ତାପରେ ଶୁଦ୍ଧ ନାମ, ତିନି ପ୍ରକାର କଥା ରହିଯାଉଛି। ତେଣୁ କଥାଟା ଦିଆଯାଉଛି, ଏ ନାମାଭାସରେ ଏତେ ଫଳ ଅଛି, ତା ନା ଶୁଦ୍ଧ ନାମ ଉଦୟ ପୂର୍ବରୁ ଆସେ, ଶୁଦ୍ଧ ନାମ ଉଦୟ ପୂର୍ବରୁ ଆସେ। ସେଥିପାଇଁ ଅପରାଧ ଯେତେବେଳେ ଦୂର ହେଇଯିବ ସେତେବେଳେ ଶୁଦ୍ଧ ନାମ ହେବ, ସେତେବେଳେ ଶୁଦ୍ଧ ନାମ। ଶୁଦ୍ଧ ନାମ କ'ଣ? ଅପରାଧ ଗୋତେ ଶୁଦ୍ଧ ନାମିର ଦୈୟ ଭୋଗତେ ଶୁଦ୍ଧ ଶୁଦ୍ଧ ନାମ ଭାବମୟ ଆର୍ ପ୍ରେମମୟ ଶୁଦ୍ଧ ନାମ ଭାବମୟ ଆର୍ ପ୍ରେମମୟ। ତେଣୁ ଅପରାଧ ଯେତେବେଳେ ଦୂର ହେଇଯିବ ତାପରେ ଯାଇ ଶୁଦ୍ଧ ନାମ ହେବ, ଶୁଦ୍ଧ ନାମ ଉଦୟ ହେଲେ ତା ଭାବମୟ ପ୍ରେମମୟ ମୁଖ୍ୟ ପଥେ ଜୀବ ପାଏ କୃଷ୍ଣ ପ୍ରେମଧନ, ନିରପରାଧେ ନାମ ଲଇଲେ ପାଏ ପ୍ରେମଧନ। ଏ କଥା ଆମର ଅଛି, ନିରପରାଧ ଅପରାଧ ଆଉ ନାହିଁ, ନିରପରାଧ ନାମ ହେଲେ ଶୁଦ୍ଧ ନାମ ହେଲେ କୃଷ୍ଣ ପ୍ରେମ ମିଳିଲା, କୃଷ୍ଣ ପ୍ରାପ୍ତ ହେଲା, ଶୁଦ୍ଧ ନାମର ଫଳ ଏଇଟା। ଆଉ ନାମାଭାସରେ ମୁକ୍ତି ପର୍ଯ୍ୟନ୍ତ ଆସିବ, ଆଉ ଅଧିକା ଆସିବ ନାହିଁ, ମୁକ୍ତି ପର୍ଯ୍ୟନ୍ତ ଆସିବ, ପ୍ରାରବ୍ଧ କର୍ମ ଦୂର ହେଇଯିବ। କିନ୍ତୁ ପ୍ରେମ ଯେଉଁ ଶୁଦ୍ଧ ପ୍ରେମ ମିଳିବ ସେତେବେଳେ ସେଇ ପ୍ରେମ ମହାପ୍ରଭୁ ଦେଉଛନ୍ତି, ନାମ ନେଇ ପ୍ରାଦୁର ଆସି ନାମ ଗାନ ଜରିଆରେ ସେଇ ପ୍ରେମ ଦେଉଛନ୍ତି ପ୍ରେମ ପୁରୁଷୋତ୍ତମ ଗୌରହରି, ପ୍ରେମ ପୁରୁଷୋତ୍ତମ ଗୌରାଙ୍ଗ ସେଇ ପ୍ରେମ ଦେଉଛନ୍ତି। ଅର୍ଥାତ୍ ସେ ଜାଣୁଛି ତୁମେ ଶେଷକୁ ଯାଅ, ଅର୍ଥାତ୍ ଭଗବାନ କୃଷ୍ଣ ଯେ ଗୋଲକ ବୃନ୍ଦାବନ ଗୋଲକବାସୀ ହୁଅ, ବୈକୁଣ୍ଠବାସୀ କାହିଁକି ହେବ? ନାମାଭାସ ତିଥି ହେଲେ ତୁମେ ବୈକୁଣ୍ଠକୁ ଯାଇପାରିବ, ଅଜାମିଳ ବୈକୁଣ୍ଠକୁ ଗଲା, ନାମାଭାସେ ଅଜାମିଳ ବୈକୁଣ୍ଠ ଗେଲରେ, ଅଜାମିଳ ବୈକୁଣ୍ଠ ଗଲା, ନାମାଭାସ ତିଥି ପାଇଲେ ସେ ମୃତ୍ୟୁ ହେଲା ନାହିଁ, ମୁକ୍ତି ପାଇଗଲା, ଆୟୁଷ ବଢ଼ିଗଲା, ଗଙ୍ଗା ଦ୍ୱାରକୁ ହରଦ୍ୱାରକୁ ଯାଇକିରି ସାଧୁସଙ୍ଗ ତାପରେ କରିଛି, ସେ ସାଧୁସଙ୍ଗ କରିକିରି ସଭଜନ କୀର୍ତ୍ତନ କରିଛି, ତାପରେ ବୈକୁଣ୍ଠକୁ ଯାଇଛି। କିନ୍ତୁ ଶୁଦ୍ଧ ନାମ ଯେତେବେଳେ ହେବ ସେତେବେଳେ ପ୍ରେମ ମିଳିବ, ସେତେବେଳେ ତୁମେ ଟପ୍ମୋଷ୍ଟ ପ୍ଲାନେଟ୍ ଚିତ୍ ଜଗତରେ ଥିବା ସର୍ବୋଚ୍ଚ ଲୋକ ଗୋଲକ ବୃନ୍ଦାବନ କୃଷ୍ଣ ଲୋକକୁ ଯିବ, ଏଇଟା କଥାଟା କୁହାହେଉଛି, ଭାବମୟ ପ୍ରେମମୟ। ତେବେ ନାମାଭାସ ସ୍ଥିତି ଆଉ ଇଣ୍ଟରମିଡ଼ିଏଟ୍ ଷ୍ଟେଜ୍ ମଧ୍ୟବର୍ତ୍ତୀ ସ୍ଥିତି, ଆଉ ସେଇଟା ବଡ଼ ବିପଜ୍ଜନକ ସ୍ଥିତି, ଏଇ ସ୍ଥିତିରୁ ପତନ ହୁଏ, ଏଇ ସ୍ଥିତିରୁ ପତନ ହେବ। କିନ୍ତୁ ଶୁଦ୍ଧ ନାମ ଯଦି କୀର୍ତ୍ତନ ହେଉଛି ତାହେଲେ ସେଥିରୁ ପତନର ସ୍ଥାନ କଥା ନାହିଁ, ଶୁଦ୍ଧ ନାମ କୀର୍ତ୍ତନରେ ପତନର କଥା ନାହିଁ, ପ୍ରେମ ସ୍ତରକୁ ଯଦି ଯାଇ ଚାଲିଯାଏ ସେ ପତନ ହେବ ନାହିଁ। ତ ଆ ସେ ତ କୃଷ୍ଣକୁ ଏକମାତ୍ର ଧ୍ୟେୟ ବସ୍ତୁ କରିଛି, ଆଉ କୃଷ୍ଣ ପ୍ରେମ ତାର ଜାଗ୍ରତ ହେଇଯାଇଛି, ଆଉ ବିଧି ଧର୍ମ ଛାଡ଼ିବ ଯେ କୃଷ୍ଣର ଚରଣ ନିଷିଦ୍ଧ ପାପାଚାର ତାର କୋଭୁ ନୟ ମନ ଅଜ୍ଞାନ ବା ହୁଏ ଯଦି ପାପ ଉପସ୍ଥିତ କୃଷ୍ଣ ତାରେ ଶୁଦ୍ଧ କରେ ନା କରାଏ ପ୍ରାୟଶ୍ଚିତ, ଏଇ କଥାଟା କୁହାଯାଉଛି। ସେତେବେଳେ ଆସିଯାଏ ଯେତେବେଳେ ଶୁଦ୍ଧ ନାମ ହେଇଯାଏ ପ୍ରେମ ସ୍ତରକୁ ଆସିଯାଏ, ସେତେବେଳେ ପ୍ରେମରେ ଭଜନ କରୁଛି ତା ବିଧି ନାହିଁ, ସେ ବୈଧି ବୈଧି ସ୍ତର ବୈଧି ସ୍ତରକୁ ଅତିକ୍ରମ କରିଯାଏ। ପ୍ରଥମ ସ୍ତରଟା ହେଉଛି ବୈଧି ଭକ୍ତି, ସାଧନ ଭକ୍ତିର ଦୁଇଟା ବିଭାଗ ବୈଧି ଆଉ ରାଗାନୁଗା, ବୈଧି ଆଉ ରାଗାନୁଗା ଦୁଇ ବିଭାଗ, ଇଏ ସାଧନ ସାଧନ ସ୍ତରରେ ରହିଛି। ତେଣୁ ଭାବଭକ୍ତି ପର୍ଯ୍ୟନ୍ତ ଏ ରାଗାନୁଗା ସାଧନ ସ୍ତର, ତେଣୁ ସାଧନ ଭକ୍ତି ଭାବଭକ୍ତି ପ୍ରେମ ଭକ୍ତି ଭକ୍ତିର ତିନିଟା ସ୍ତର କଥା କୁହାହେଉଛି। ପ୍ରଥମଟା ସାଧନ ଭକ୍ତି, ଆଉ ସାଧନ ଭକ୍ତିରେ ଦୁଇଟା ବିଭାଗ ବୈଧି ଆଉ ରାଗାନୁଗା, ବୈଧି ମାନେ ବିଧି ମାନିବ ସବୁ କଡ଼ାକଡ଼ି ଭାବରେ ବିଧି ପାଳନ କରିବ, ରେଗୁଲେଟିଭ୍ ପ୍ରିନ୍ସିପଲ୍ କହନ୍ତି, ଆମେ କଠିନ ଭାବରେ ଆମର ରେଗୁଲେଟିଭ୍ ପ୍ରିନ୍ସିପଲ୍ ଦିଆଯାଉଛି, କ'ଣ ନା ମତ୍ସ୍ୟ ମାଂସ ଆହାର ନାହିଁ, କୌଣସି ମାଦକ ଦ୍ରବ୍ୟ ସେବନ ନାହିଁ, ଦୀତ କ୍ରୀଡ଼ା ନାହିଁ, ଆଉ ଅବୈଧ ସ୍ତ୍ରୀ ସଙ୍ଗ ନାହିଁ, ଯୌନ କ୍ରିୟା ନାହିଁ, ଏ ଚାରୋଟି ସାଧନ ବିଧି ଆଉ କୁହନ୍ତି ରେଗୁଲେଟିଭ୍ ପ୍ରିନ୍ସିପଲ୍। କଡ଼ାକଡ଼ି ପାଳନ କରିବ, ସଦ୍ଗୁରୁ ପାଦ ଆଶ୍ରୟ କରିବ, ତାଙ୍କର ଆନୁଗତ୍ୟରେ ଭଜନ କରିବ, ଭଜନର ଶିକ୍ଷା ଦେବେ ଗୁରୁଦେବ, ଭଜନ ଶିକ୍ଷା ଦେବେ, ଭଜନ ଶିକ୍ଷାଦାତା ଶିକ୍ଷା ଗୁରୁ, ଭଜନ ଶିକ୍ଷା ଦେବେ, ତାଙ୍କର ଆନୁଗତ୍ୟରେ ଭଜନ କରିବ। ତେଣୁ ଏ ତତ୍ତ୍ୱ ଗୁଡ଼ାକ ଗୁରୁଦେବ କହୁଛନ୍ତି, ହଁ ସାଧନ ଭକ୍ତି ତତ୍ତ୍ୱ। ତାପରେ ଯେତେବେଳେ ଶୁଦ୍ଧ ହୋଇଯିବ, ହୃଦୟ ବିଶୁଦ୍ଧ ହୋଇଯିବ, ନାମାଭାସ, ନାମାଭାସକୁ ଅପରାଧ ନ ହେଲା, ଶୁଦ୍ଧ ନାମ ସ୍ତରକୁ ଗଲା, ତାହେଲେ ଭାବ, ଭାବଟା ପରିପକ୍ ହେଲେ ପ୍ରେମ ସ୍ତରକୁ ଗଲା, ସେଇଟା ହେଉଛି ଶେଷ ସ୍ତର। ପ୍ରେମ ପୁରୁଷୋତ୍ତମ ଗୌରାଙ୍ଗ ସେ ସେଇ ପ୍ରେମ ଦେଉଛନ୍ତି ଏଇ ନାମ ଗାନ ଜରିଆରେ। ନାମ ଶୁଦ୍ଧ ନାମ ହେଲେ ପ୍ରେମ ମିଳିବ, ନିରପରାଧ ନାମ ହେଲେ ପ୍ରେମ ମିଳିବ, ନହେଲେ ପ୍ରେମ ମିଳିବ ନା। ସେଥିପାଇଁ ନାମାଭାସ ସ୍ଥିତିଟା ଇଣ୍ଟରମିଡ଼ିଏଟ୍ ମଧ୍ୟବର୍ତ୍ତୀ ସ୍ଥିତି, ବିପଦଜନକ ସ୍ଥିତି। ବିପଦ କ'ଣ ନା, ଏଇ ସ୍ଥିତିରୁ ପତନ ହେବ, ଏଇ ସ୍ଥିତିରୁ ପତନ ହେବ। ଯେ ଶୁଦ୍ଧ ନାମ ଯାହାର ମୁଖେ, ଯାହା ମୁଖରେ ଶୁଦ୍ଧ ନାମ ଅଛି, ସେ ଆଉ ବିଧି ତ ମାନେ ନା, ସେଠି ଆଉ ବିଧି ନାହିଁ, ସମ୍ପୂର୍ଣ୍ଣ ରୂପେ ନିଜକୁ ଭୁଲି ଯାଉଛି, କୃଷ୍ଣ ପ୍ରେମରେ ଉନ୍ମତ୍ତ ହେଇଛି। ଗୋପୀମାନେ ସବୁ ଗୋଇଠା ମାରି ଦେଇକରି ପଳେଇ ଯାଉଥିଲେ, ଗୃହିଣୀ ସେ କଦାପି ଏଣ୍ଡୁରୀ ବନ୍ଧ ଦେଇକରି ବାହାରକୁ ଯାଇପାରିବ ନା, ଗଲେ ବ୍ୟଭିଚାରିଣୀ ହେଇଗଲା, କୁଳଟା ହେଇଗଲା, ବ୍ୟଭିଚାରୀ ସମାଜରେ କଳଙ୍କ ରୁଟିବ, ଇଏ କଠିନ ନିୟମ ଅଛି ତା ପାଇଁ। କିନ୍ତୁ ସେମାନେ ମାନୁନାହାନ୍ତି, ଚାଲି ଯାଉଛନ୍ତି, କାରଣ ଇଏ ହେଉଛି କୃଷ୍ଣ ପ୍ରେମର କଥାଟା, ସେଠି ବିଧି ନାହିଁ। ସର୍ବଧର୍ମାନ ପରିତ୍ୟଜ୍ୟ ମାମେ କଂସଣ ବ୍ରଜ ଅନ୍ତଂଶ ପାପେଭ୍ୟ ମୁଖେଇ ସାଇ ମାସୁତ, ଏ ଶେଷ କଥା ଯେତେବେଳେ କହିଲେ, ଏଠି ରାଗମାର୍ଗ ଭକ୍ତିର କଥା କହିଛନ୍ତି ଭଗବାନ, କାଲି ଆମେ ସେ କଥା କହୁଥିଲେ, କୃଷ୍ଣ ରାଗମାର୍ଗ ଭକ୍ତିର କଥା ଗୀତାରେ କହିଛନ୍ତି, ହଁ ଏଇଠି ପ୍ରେମ ଭକ୍ତିର କଥା ଗୀତାରେ କହିଛନ୍ତି, ହଁ ତା ନହେଲେ ଏ ବିଧି ଗୁଡ଼ାକ ଗୋଇଠା ମାରିଦେଇକରି ଚାଲି ଯାଇପାରିବ ନା କେହି। ଏ ବିଧି ଯା କଠିନ, ଏଇଟା ଏ ବେଦବିଧି, ବେଦବିଧି ଲଙ୍ଘନ ସହଜରେ ହିଁ ନାହିଁ। ସେଥିପାଇଁ ମର୍ଯ୍ୟାଦା ପୁରୁଷୋତ୍ତମ ରାମ, ରାମଚନ୍ଦ୍ର ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ, ଯିଏକି କଡ଼ାକଡ଼ି ଭାବରେ ବିଧି ପାଳନ କରିଛନ୍ତି, ଆଉ ବିଧିଟା ଶିଖେଇବା ପାଇଁ ଆସିଛନ୍ତି, ନିଜ ଆଚରଣ କରିଛନ୍ତି, ସେ ମର୍ଯ୍ୟାଦା ପୁରୁଷୋତ୍ତମ ବିଧି ଲଙ୍ଘନ କରିନାହାନ୍ତି, ବେଦ ମର୍ଯ୍ୟାଦା ଲଙ୍ଘନ କରିନାହାନ୍ତି, ସେ ମର୍ଯ୍ୟାଦା ପୁରୁଷୋତ୍ତମ ରାମ। ସେଥିପାଇଁ ଯେତେବେଳେ ସୀତାଙ୍କୁ ବିସର୍ଜନ କଲେ ପ୍ରାଣପ୍ରିୟା ସୀତାଙ୍କୁ, ଅଶ୍ୱମେଧ ଯଜ୍ଞ କରିବାକୁ ସ୍ଥିର କଲେ, କିନ୍ତୁ ସ୍ତ୍ରୀ ନଥିଲେ, ତୁମେ ଅଶ୍ୱମେଧ ଯଜ୍ଞ କରିପାରିବ ନା, ତେଣୁ ସୀତାଙ୍କୁ ତ ବିସର୍ଜନ କରିଛ, ତାହେଲେ କ'ଣ ହେବ, ଆଉ ଗୋଟେ ବିବାହ କର ନା, ମୁଁ ଏକ ପତ୍ନୀ ବ୍ରତ ଧର, ଗୋଟିଏ ପତ୍ନୀ, ଏ ବିଧି ଶିଖେଇବା ପାଇଁ, ଗୋଟିଏ ପତ୍ନୀ, ଏକ ପତ୍ନୀ ବ୍ରତ, ଦ୍ୱିତୀୟ ପତ୍ନୀ ଗ୍ରହଣ କରିବି ନା, ତାହେଲେ ଅଶ୍ୱମେଧ ଯଜ୍ଞ କେମିତି କରିବ, କରିପାରିବ ନା। ତେଣୁ କ'ଣ କଲେ, ସ୍ୱର୍ଣ୍ଣ ସୀତା ଗଢ଼େଇଲେ, ସ୍ୱର୍ଣ୍ଣ ସୀତା ଗଢ଼େଇକରି ପାଖରେ ବସେଇକରି ଅଶ୍ୱମେଧ ଯଜ୍ଞ କରିଥିଲେ, ବିଧିକି କଡ଼ାକଡ଼ି ପାଳନ କରିଥିଲେ, ଏ ମର୍ଯ୍ୟାଦା ପୁରୁଷୋତ୍ତମ ବେଦମର୍ଯ୍ୟାଦା ଲଙ୍ଘନ କରିନାହାନ୍ତି। କିନ୍ତୁ ଗୋପୀମାନେ ବେଦମର୍ଯ୍ୟାଦା ଲଙ୍ଘନ କରିଛନ୍ତି, ସେଥିପାଇଁ ଯେତେବେଳେ ଉଦ୍ଧବ ଆସିଛନ୍ତି, ଉଦ୍ଧବ ଆସିଛନ୍ତି ବ୍ରଜପୁରକୁ ପ୍ରେମର ସମ୍ବାଦ, ପ୍ରୀତିର ସମ୍ବାଦ ନେଇ ଦେବା ପାଇଁ, ମଥୁରାରୁ ଆସିଛନ୍ତି, ମଥୁରାରୁ ଆସିଛନ୍ତି ପ୍ରୀତିର ସମ୍ବାଦ ଦେବା ପାଇଁ ବିରହିଣୀ ଗୋପୀମାନଙ୍କୁ, ସେତେବେଳେ ଗୋପୀମାନଙ୍କର ଏ କୃଷ୍ଣ ପ୍ରେମ ଦେଖି ସେ ନିଜକୁ ଧିକ୍କାର କରିଛନ୍ତି, ସେ ନିଜକୁ ବଡ଼ ମନେ କରୁଥିଲେ ଯେ କୃଷ୍ଣଙ୍କର ବଡ଼ ପ୍ରିୟ ଲୋକ ବୋଲି, ଉଦ୍ଧବ ବଡ଼ ପ୍ରିୟ ଲୋକ, ତାଇ ତ ଭାଗବତରେ କୁହାଯାଇଛି, ତାହା ନହେଲେ ଅତି ପ୍ରିୟ ଲୋକ ନହେଲେ ପ୍ରୀତିର ସମ୍ବାଦ ବାହକ ହେଇକି ଯିବ କେ। ସେଥିପାଇଁ ଉଦ୍ଧବକୁ ଡାକିକିରି ପଠେଇଛନ୍ତି, ଯା ଗଛ ବ୍ରଜ ସୌମ୍ୟ ଉଦ୍ଧବ ଗଛ ବ୍ରଜ, ବ୍ରଜକୁ ଯାଅ, ମୋର ଏ ପ୍ରୀତିର ସମ୍ବାଦ ନେଇକିରି ତାଙ୍କୁ ପଠେଇଛନ୍ତି। ନ ତଥା ଆମେ ପ୍ରିୟତମ ଆତ୍ମଯୌନୀର୍ ନ ଶଙ୍କର ନ ସଂକର୍ଷଣ ନ ଶ୍ରୀର ଚ ନୈବ ଆତ୍ମା ଯଥା ଭବାନ, ଏ କଥା କହିଛନ୍ତି, କେଡ଼େ ପ୍ରିୟ ତୁମେ ମୋର, ଆତ୍ମଜନୀ ବ୍ରହ୍ମା ଏତେ ପ୍ରିୟ ନୁହେଁ, ଶଙ୍କର ଏତେ ପ୍ରିୟ ନୁହନ୍ତି, ସଂକର୍ଷଣ ଏତେ ପ୍ରିୟ ନୁହନ୍ତି ମୋର, ଶ୍ରୀ ଲକ୍ଷ୍ମୀ ମୋର ଏତେ ପ୍ରିୟ ନୁହନ୍ତି, ନୈବ ଆତ୍ମା ମୋର ଆତ୍ମାଟା ତ ମୁଁ ନିଜେ ମୋର ଏତେ ପ୍ରିୟ ନୁହେଁ, ତୁମେ ମୋର ଯେତେ ପ୍ରିୟ ଉଦ୍ଧବ, ଏ ଉଦ୍ଧବ ଏତେ ପ୍ରିୟ ଲୋକ କୃଷ୍ଣଙ୍କର, ତେଣୁ ତାଙ୍କୁ ବାଛିଲେ ପଠାଉଛନ୍ତି ବ୍ରଜଭୂମିକୁ ନେଇକରି ପ୍ରୀତିର ସମ୍ବାଦ, ଆଉ କିଏ ପ୍ରିୟ ଲୋକ ନହେଲେ ପ୍ରୀତି ସମ୍ବାଦ ନେବ କିଏ। ତେବେ ଉଦ୍ଧବଙ୍କର ବଡ଼ ଗର୍ବ ଅଛି ଯେ ମୁଁ ବଡ଼ ପ୍ରିୟ ଲୋକ କୃଷ୍ଣଙ୍କର, ଗର୍ବ ଅଛି, କିନ୍ତୁ ଜ୍ଞାନ ସ୍ତରରେ ଥିଲେ, ପ୍ରୀତି ସ୍ତରକୁ ପ୍ରେମ ସ୍ତରକୁ ଯାଇନାହାନ୍ତି, ତେଣୁ ଗୋପୀମାନଙ୍କ ସଙ୍ଗଲାଭ କଲେ ଯାଇକରି ପ୍ରୀତି ସ୍ତରକୁ ଆସିବେ, ଇଏ ଉଦ୍ଦେଶ୍ୟ ଅଛି କୃଷ୍ଣଙ୍କର, ସେଥିପାଇଁ ପଠାଉଛନ୍ତି। ଯେତେବେଳେ ଗୋପୀମାନଙ୍କର ଇଏ ପ୍ରୀତି ଦେଖିଲେ, ଅହୋ କୃଷ୍ଣ ପ୍ରୀତି, ସେତେବେଳେ ସ୍ତମ୍ଭୀଭୂତ ହେଇଛନ୍ତି, ନିଜକୁ ଧିକ୍କାର କରିଛନ୍ତି, ଆରେ ମୁଁ କ'ଣ ଭାବୁଥିଲି, ମୁଁ ପ୍ରିୟ ଲୋକ ବୋଲି ଏମାନେ କେତେ ପ୍ରିୟ, କୃଷ୍ଣଙ୍କର ଏମାନେ କ'ଣ ନ କରିଛନ୍ତି, ଆସ ଆମ ଚରଣ ରେଣୁ ଯଶାମ ହଂସ ବୃନ୍ଦାବନୀ କିମପି ଗୁଳ୍ମଲତୌଷଧୀନା ଯାଦୁଶ୍ଚର୍ଯ୍ୟା ସୁଜନ ଆର୍ଯ୍ୟ ପଥଂ ସହିତ୍ୱା ଭିଜୁର୍ମୁକୁନ୍ଦ ପଦବୀ ସୁଧୀଭି ମୃଗ୍ୟା, ଏ କଥା କହିଲେ ଉଦ୍ଧବ ଆହା ଏମାନଙ୍କର ଚରଣ ରେଣୁ ମୋର କାମନା, ଗୋପୀମାନଙ୍କର ଚରଣ ରେଣୁ ମୋର କାମନା, ଚରଣ ରେଣୁ ନ ପାଇଲେ ମୋର ଜୀବନ ସାର୍ଥକ ହବ ନା, କହ କୃଷ୍ଣ ପ୍ରୀତି ଏମାନେ କ'ଣ ନ କରିଛନ୍ତି, ହଁ ଏମାନେ କ'ଣ ନ କରିଛନ୍ତି, ମାଗିବି ଟିକେ ଚରଣ ରେଣୁ ଦିଅ ମାନଙ୍କୁ ଦେବେ ନା ମୋତେ, ମୋର ଜୀବନ ସାର୍ଥକ ହବ କେମିତି କା, ତେଣୁ ବୃନ୍ଦାବନରେ ଗୁଣମଲତା ଔଷଧୀ ବୃକ୍ଷ ହେଇକି ଯଦି ଜନ୍ମ ହେବି, ଦୈବା ତାଙ୍କ ଗୋଡ଼ ଟିକିଏ ମୋ ଦେହରେ ବାଜିଯିବ, ଯେତେବେଳେ କୃଷ୍ଣ ବିରହରେ ପଦଚାରଣ କରୁଥିବେ ବୃନ୍ଦାବନରେ ଗୋପୀଗଣ, ତା ଦୈବା ତାଙ୍କର ଗୋଡ଼ ଟିକିଏ ମୋ ଦେହରେ ବାଜିବ, ତା ପଦୁଳ ଟିକେ ମୋତେ ମିଳିଯିବ, ଅସାମ ଚରଣରେ ଏଣୁ ଯୁଷାମ ସବୁ ବୃନ୍ଦାବନେ କିମ୍ବା ଗୁଣମଲତ ଔଷଧିଆ ଯା ଦୁଷ୍ଟ ଯା ସୋଜନ ଆର୍ଯ୍ୟପଥ ସହିତ କ'ଣ କର, ଯା ତ୍ୟାଗ କରିବା କଠିନ, ସୋଜନ ଆର୍ଯ୍ୟପଥ ବେଦବିଧି ତ୍ୟାଗ କରିବା କଠିନ, ଗୃହିଣୀ ଗୁଡ଼ାକ ତ୍ୟାଗ କରି ପକାଇଲେ, ରାତି ଅଧରେ ଧାଇଁ ଗଲେ, ଧିକାର କରି ଗୋଇଠା ମାରିଦେଇଛନ୍ତି ବେଦବିଧି ସର୍ବଧର୍ମାନ ପରିତ୍ୟଜ୍ୟ ମାମେକମ୍, ଏ ହେଉଛି ପ୍ରୀତିର କଥାଟା, ଏ ପ୍ରୀତି ନଥିଲେ ତୁମେ ଶରଣାଗତି ଆଚରଣ କରିପାରିବ ନା, ତମର ତ ପ୍ରତିବନ୍ଧକ ଆଚରଣ, ଆରେ କ'ଣ କରିବି, ମୋର ତ ବନ୍ଧକ ହେଲା, ପ୍ରତିବନ୍ଧକ ବାଧା ଅଛି, ମୁଁ କେମିତି ଯିବି ରେ ବାପା, ଏ ତ ବାଧା ଅଛି, ତେଣୁ ଶରଣାଗତି ସହଜରେ ଆଚରଣ, ପୂର୍ଣ୍ଣ ଶରଣାଗତି, ପ୍ରକୃତ ଶରଣାଗତି ଆଚରଣ ହେବ ନା, ପ୍ରୀତି ନଥିଲେ, ଏଇଟା କଥାଟା ଏଠି ରାଗାନୁଗା ଭକ୍ତିର କଥା, ରାଗ ମାର୍ଗ ଭଜନର କଥା ଏଠି କୁହାହେଇଛି, ଗୀତାରେ କୁହାହେଇଛି ଏ କଥା ଗୁଡ଼ାକ, ସେଇଟା ପାଇଁ ଉଦ୍ଧବ ତାଙ୍କର ଚଳୁରେଣୁ ପ୍ରାର୍ଥନା କରିଛନ୍ତି ଗୋପୀମାନଙ୍କର, ହଁ ଏମାନେ କ'ଣ କରିଛେ, ସ୍ୱଜନ ଆର୍ଯ୍ୟ ପଦବୀ ସହିତ ଭେଜ ମୁକୁନ୍ଦ ପଦବୀ ସୁଧୀ ହଁ ମୁକୁନ୍ଦ ପଦବୀ ଭଜନ କରିବା ପାଇଁ କ'ଣ କରିଛନ୍ତି, ଏମାନେ ବିଧି ଗୁଡ଼ାକୁ ଗୋଇଠା ମାରିଦେଇଛନ୍ତି, ଯେଉଁ ବିଧିକି ରାମ ରାମ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଲଙ୍ଘନ କରିପାରୁନାହାନ୍ତି, ସୀତାଦେବୀ ଲଙ୍ଘନ କରିପାରୁନାହାନ୍ତି, ଏକ ପତ୍ନୀ ପତ୍ନୀ ବ୍ରତ ଏକ ପତିବ୍ରତ ଏମାନେ କଡ଼ାକଡ଼ି ବିଧି ପାଳନ କରିଛନ୍ତି, କିନ୍ତୁ ଗୋପୀମାନେ ଇଏ କରିଦେଇଛନ୍ତି, ବିଧିକୁ ଲଙ୍ଘନ କରିଛନ୍ତି, ସେଥିପାଇଁ ରାଗନଙ୍କ ଭଜନ କଥା ଆସିବ, ବିଧି ଲଙ୍ଘନ ହେଇଯାଏ, ବିଧି ଧର୍ମ ଛାଡ଼ିବ ଯେ କୃଷ୍ଣର ଚରଣ ନିଷିଦ୍ଧ ପାପାଚେ ତାର କୋଭୁନ ଏମାନ ଅଜ୍ଞାନ ଏବେ ହୁଏ ଯଦି ପାପ ଉପସ୍ଥିତ, କୃଷ୍ଣ ତାରେ ଶୁଦ୍ଧ କରେ ନା କରାଏ ପ୍ରାଶ୍ଚିତ, ସେତେବେଳେ ଆଉ ପାପ କଥାଟା ମନକୁ କୁଆଡ଼େ ଆସିବ, ମନଟା ତ ତନ୍ମୟ ହେଇଛି, ମନଟା ତ କୃଷ୍ଣ ପଦାରବିନ୍ଦରେ ଲୀନ ତଲ୍ଲୀନ ହେଇଯାଇଛି, କୃଷ୍ଣ ଛଡ଼ା ଅନ୍ୟ କିଛି ଭାବନା ତାର ମନରେ ନାହିଁ, କୃଷ୍ଣ ଛଡ଼ା ଅନ୍ୟ କିଛି ଦର୍ଶନ ହିଁ ତ କରୁନାହିଁ, ତାର ହୃଦୟରେ କୃଷ୍ଣ ହିଁ ରହିଯାଇଛି ନା ଆଉ ତ କିଛି ନାହିଁ, ତେଣୁ ପାପ ଚିନ୍ତାଟା କୁଆଡ଼େ ଆସିବ, ବିଧିଧର୍ମ ଛାଡ଼ିକିରି, ସେଥିପାଇଁ ବିଧିଧର୍ମ ଛାଡ଼ିକିରି ଭଜନ କରାଯାଏ, ରାଗମାର୍ଗୀୟ ଭଜନରେ ବିଧି ନାହିଁ, ବିଧିଧର୍ମ ଛାଡ଼ିକିରି ଭଜନ କରାଯାଏ, ଯେତେବେଳେ ଅଜ୍ଞାନ ବା ହୁଏ ଯଦି ପାପ ଉପସ୍ଥିତ, କୃଷ୍ଣ ତାରେ କ୍ଷମା କରେ ନା କରାଏ, ଅଜ୍ଞାନତା ବଶତ ଯଦି ପାପ ହେଇଛି, ଏଇଟା ଅଜ୍ଞାନତା ବଶତ ହେଇଛି, ଦୈବାତ ହେଇଯାଇଛି, ହୃଦୟରେ ନାହିଁ, ଭିତରେ ନାହିଁ, ତାର ଉଦାହରଣ ବିଲ୍ୱମଙ୍ଗଳ ଠାକୁରଙ୍କର ଉଦାହରଣ ଆମେ ଦେଉ, ବିଲ୍ୱମଙ୍ଗଳ ଠାକୁର ସେ ରାଗାନୁଗା ଭଜନ ମାର୍ଗରେ ସାଧକ ଭକ୍ତ ଥିଲେ, କିନ୍ତୁ ଏଇ ସ୍ଥିତି ପାଇଥିଲେ, ସେ ବୃନ୍ଦାବନ ଯାଉଛନ୍ତି, ବୃନ୍ଦାବନ ଯାଉଛନ୍ତି କୃଷ୍ଣ, କୃଷ୍ଣ ହେକେରି ବୃନ୍ଦାବନ ଯାଉଛନ୍ତି, ସାଧୁବେଶରେ ବୃନ୍ଦାବନ ଯାଉଛନ୍ତି, ବାଟରେ ଜଣେ ଯୁବତୀ ସ୍ନାନ କରୁଥିଲା, ଆଖିଟା ପଡ଼ିଗଲା, ଆଖିଟା ପଡ଼ିଗଲା, ଆଖିଟା ପଡ଼ିଗଲା, ପୂର୍ବରୁ ଥିଲେ ତ ବେଶୀ ଆସକ୍ତ ଥିଲେ ତ ପୂର୍ବ ଅଭ୍ୟାସଟା ଅଛି, ତେଣୁ ଛିଡ଼ା ହେଇଗଲେ, ତାକୁ ଚାହିଁଲେ ସେ ଗାଧୋଉଥିଲା, ଲୁଗାପଟା ପିନ୍ଧିଲା ପଡ଼ିଲା, କିରେ ସାଧୁ ଜଣେ ଯାଉଥିଲେ ମୋତେ କାହିଁ ଚାହିଁଲି, ଛିଡ଼ା ହେଲେଣି, ତା ଘରକୁ ଗଲା, ଘରକୁ ଗଲା ତା ପଛେ ତା ଦ୍ୱାରମରେ ଛିଡ଼ା ହେଲେଣି, ତା ପତିକୁ କହିଲା ସାଧୁ ସାଧୁ ଜଣେ ଯାଉଥିଲେ ଏପରି ହେଉଛି, ଆରେ ସାଧୁ କହିଲେ ତ ଆମେ ବୁଝଉ ଭଗବାନ କୃଷ୍ଣଙ୍କର ପ୍ରିୟ ଭକ୍ତ, ଭଗବାନ କୃଷ୍ଣଙ୍କର ପ୍ରିୟ ଭକ୍ତ, ଏକାନ୍ତିକ କୃଷ୍ଣ ଭକ୍ତ ଇ କୃଷ୍ଣ ଛଡ଼ା କିଛି ଜାଣେ ନା ସେ ସାଧୁ, ଆଉ ସାଧୁର ଯଦି କୃପା ମିଳିବ ତାହେଲେ ଆମର ଜୀବନ ସାର୍ଥକ ହେବ, ସାଧୁ କୃପା ମିଳିଲେ ତ ଆମ ଜୀବନ ସାର୍ଥକ ହେଇଯିବ, ତାହେଲେ ସାଧୁ ଯଦି କହୁଛୁ ତାହେଲେ ସାଧୁ ଯଦି ତୁମଠାରୁ କ'ଣ ଚାହୁଁଛନ୍ତି ତାହେଲେ ସାଧୁଙ୍କୁ ଦିଅ, ସାଧୁଙ୍କୁ ସନ୍ତୁଷ୍ଟ କର, ତାଙ୍କର କୃପା ମିଳିଲେ ତ ଆମ ଜୀବନ ସାର୍ଥକ ହେବ, ତାର ପତି କହିଲା, ଇଏ ହେଉଛି ପତିବ୍ରତା ନାରୀ, ପତିର କଥାକୁ ମାନିବ, ପତି କଥାକୁ ନ ମାନିକିରି ଘରୁ ବାହାରି ପାରିବ ନା, ପତି କଥାରୁ ନ ମାନିକିରି ଘରୁ ବାହାରିଗଲେ ସେ କୁଳଟା ହେଇଗଲା, ରାଧା ନାମେ କୁଳଟା ଅପବାଦ, ରାଧା ନାମରେ କୁଳଟା ଅପବାଦ ହେଉଥିଲା ବ୍ରଜରେ, ନିନିଓ ପିଟା ରାଧାଟା କୁଳଟା, କୋପା ନଜାତି ଯମୁନା ପୁଲି ନମ୍ବନୁ ରାଧା ନାମେ କୁଳଟା ଅପବାଦ, ଆରେ ଯମୁନାକୁ ଜଳ ଆଣିବା ପାଇଁ କିଏ ନା ନଯାଉଛନ୍ତି, ରାଧା ଗଲା ତ ରାଧା କୁଳଟା ଅପବାଦ ହେଇଗଲା, କିନ୍ତୁ ରାଧା ଖାତିର କରୁନାହାନ୍ତି ସେଗୁଡ଼ାକ, ଏ କୃଷ୍ଣ ପ୍ରୀତିର କଥା, তোমার লাগিয়া কলঙ্কের হারও গলাই পড়িতে পারি হে কৃষ্ণ, এ কলঙ্ক অপবাদ রটনা যে দেহ ইয়ে হার ফুল হার বাগিয়া মো গলারে পারিবি হে কৃষ্ণ তুম পাই। ই কৃষ্ণ প্রেমর কথা, তোমার লাগিয়া কলঙ্কের হার গলায় পড়িতে পারি, ই কথা কি কহিব? হ্যাঁ মর্যাদা মার্গি যে সেমানে করিপারিবে না, বেদ মর্যাদা লঙ্ঘন করিপারিবে না, কোনোটা অপবাদ হয়ে গলি। হ্যাঁ কিন্তু এগুলা আনন্দরে গ্রহণ করতে, এ কৃষ্ণ প্রেমর কথাটা, এ কৃষ্ণ প্রেমর কথাটা। সেইপাই উদ্ধব সেমানকর পদধূলি প্রার্থনা করছেন, তা নহলে মো জীবন সার্থক হব না, মানে কোন করছেন এইটা কথা। শুদ্ধ নাম হইব অপরাধ গতি শুদ্ধ নাম ভাবময় প্রেমময় এই প্রেমটা আসব সেতবে, সেতবে বিধি না বিধি কি গৈঠা মালাণী বেদ বিধি গুড়া গড়গড়াইলে যাইকি ই প্রেমর কথাটা। সেইপাই যেতে কলঙ্ক আসু যেতে অপবাদ আসু যা আসু ভ্রক্ষেপ করা যায় না, তোমার লাগিয়া কলঙ্কর হার গলায় পড়িতে পারি, তোমাই কলঙ্কর হার কুম গলার আধারণ করিপারিবে, কলঙ্ক রটনা হয়েছে ই প্রীতির কথা। মহাপ্রভু প্রেম দৌঁচান্তি প্রেম পুরুষোত্তম, তো সে প্রেম স্তরক যা হচ্ছে সর্বোচ্চ লক্ষ্য আমার, সে হচ্ছে প্রেম পুরুষোত্তম গৌরহরিঙ্কর কৃপা, নহলে তা হব না। সেইপা নামাভাষ স্থিতিটা মধ্যবর্তী স্থিতি বড় বিপজ্জনক স্থিতি, এই অবস্থায় নামাভাষ অবস্থায় যদি অপরাধ হয়ে যায় অসৎসঙ্গ অসত অপরাধ হয়ে যায়, অপরাধ নাম অপরাধ বৈষ্ণব অপরাধ ইত্যাদি কে অপরাধের কথা আছে, এক অনর্থ অপরাধ হয়ে যায় কিন্তু পতন হয়ে যায়, নামাভাষ স্থিতির পতন হয়ে যাচ্ছে, কিন্তু শুদ্ধ নাম যত প্রেম স্থিতি যায় তো পতনের কথা নাই। হ্যাঁ বিধি ধর্ম ছাড়িব যে কৃষ্ণের চরণ নিষিদ্ধ পাপ আছে আর তার কবু নয় মন, সে তো পাপ পাপ কথাটা ঢুকিবে কেন মনের তো কৃষ্ণ মন না ভাব, কৃষ্ণই তো মনরে রয়েছেন, কৃষ্ণ চিন্তা ছিল অন্য চিন্তা নাই, পাপ কথাটা ঢুকিবে কেন নিষিদ্ধ পাপ আছে আর তার কবু নয় মন, অজ্ঞানে অজ্ঞান বসত সেই অজা ইয়ে বিলবঙ্গ অজ্ঞানতা বসত হয়ে যাইছে, কৃষ্ণ যে কি হৃদগত কথা জানছি সে হৃদগত কথা এ হৃদয়ের নাই এটা বাহ্য হয়ে যাইছে, কৃষ্ণ তার এ শুদ্ধ করে না করায় প্রায়শ্চিত, কৃষ্ণ তাকে শুদ্ধ কলানি, পাপ কালিমা আর সেটি আসে না আর প্রায়শ্চিতার দরকার হুয়ে না, বিল্বমঙ্গলঙ্কর সেই অবস্থা হয়ে গেল পৌঁছিগলে, স্বামী কহিলা হ সাধু কৌছ যা সাধু সেবা করি আমার তো কর্তব্য, সাধুর কৃপা পাইলে তো আমার জীবন সার্থক হয়ে গেল জীবন সফল হয়ে যাব, যা সাধু কোণ চাহুন দে তাকে সন্তুষ্ট কর, সে আসিলা তা পতি আসিলে সে আসিলা সাধু দণ্ডবত কলে সাধু মহারাজ কোণ চাহুছ দেখিলা কিনা চৈতন্য উপদে উদয় হয়ে গেল, আরে রে এই চক্ষুটা অডুয়ারে পকাই দিয়েছি মতো চক্ষু যোগুই দোষ হয়ে যাইছি মর, এ চক্ষুরে কি লাভ, হ্যাঁ এ চক্ষুরে কি লাভ যে না দেখে সে চান্দ বদন, চক্ষু পাইকি কৃষ্ণ শ্যাম সুন্দর রূপক দেখি পারিব না, তাহলে চক্ষুরে কি বা লাভ কি বা লাভ, হ্যাঁ যে না দেখে সে চান্দ বদন পড়ু তার মুন্ডে বাজ, সে চক্ষুরে কি বা কাজ, সে চক্ষুরে কেমন কার্য আছে শ্যাম সুন্দর রূপক দেখি পারিল না কিবা কাজ, পড়ু তা পড়ুক তার মুন্ডে বাজ, তা মুন্ডারে বজ্রপাত হউ রে সে মরি যাউ রে, হ্যাঁ কেন বা ওছ প্রাণ কি সুখ লাগিয়া নরোত্তম দাস কেন না গেল মরিয়া, নরোত্তম দাস কেছেন বর মরি যা ভালো কৌ সুখ পাইয়া পাই রইছু কি রে, কৌ সুখ পাইবু বিষ্ঠা খাইবু ঘুষুরি বিষ্ঠা খাই সুখ পাউছি মা, বিষ্ঠা খাইকি ঘুষুরি সুখ পাউছি, হে বিষ্ঠা খাই সুখ পাইয়া পাই জীবন ধারণ করছু, হ্যাঁ এইটা কথা নর্তম কি সুখ লাগবে নরোত্তম দাস কেন না গেল মরিয়া, নর্তম দাস মরি যাও নাই কে কৌ সুখ পাই বঞ্চি যা, তার যদি নহেলা কৃষ্ণ প্রেম দাত নহেলা কৃষ্ণ প্রাপ্তি নহেলা, সে কোটি কন্দর্প সৌন্দর্যকে ধিক্কার করুথিবা শ্যাম ত্রিভঙ্গ ললিত, সে ত্রিভঙ্গ ললিত শ্যাম সুন্দর দর্শন নহেলা তো কৌ সুখ পাই পাই বঞ্চিবা, তাই কথাটা নর্তম দাস ঠাকুর কৌছন্তি। তেণু শুদ্ধ নাম ভাবময় প্রেমময় শুদ্ধ নাম ভাবময় প্রেমময় সেই প্রেম স্তর যায় সেতবে আউ পাপ কথা কি আসব কুয়াড়ু আসব, সে তো হৃদ ভিতরে কৃষ্ণই রয়েছেন মনরে তো কৃষ্ণ রয়েছেন অজ্ঞানতা যোগ হয়ে যাইছে, কৃষ্ণ নানান্তি হৃদগত কথা এই অজ্ঞানতা যোগ হয়েছে, কৃষ্ণ তার শুদ্ধ করে না করায় প্রায়স প্রায়শ্চিত দরকার হয় না, কৃষ্ণ জানছে হৃদগত কথা হৃদয় না হলে বাহ্য হয়েছি শুদ্ধ করতে, যেতবে ই ভাবনা আসিগলা ও বিল্বমঙ্গলকর এই চক্ষু যোগ এগুলা হয়ে যাইছে, কেছেন কোণ সাধু মহারাজ কোণ আমি সেবা করু কোণ দরকার কোণ আমি চাহুন কুহতু আমি ଦେବା ପାଇଁ ପ୍ରସ୍ତୁତ ଅଛୁ, ଆପଣଙ୍କର ଆନନ୍ଦ ବିଧାନ କରିବା ପାଇଁ ପ୍ରସ୍ତୁତ ଅଛୁ, ସାଙ୍ଗେ ସାଙ୍ଗେ ଆସିଲା, କିଛି ଆପଣଙ୍କଠୁ ଦରକାର ନାହିଁ, ହେୟାର ପିନ୍ ଦେ। ହଁ, ହେୟାର ପିନ୍ ମାଗିଦେଲା, ତୋ ହେୟାର ପିନ୍ଟାକୁ ଦେ। ହେୟାର ପିନ୍ ନେଇକିରି ଚାକ୍ଷୁକୁ ତାଡ଼ିଦେଲା, ଚକ୍ଷୁ ବୁଝିଦେଇ ଅନ୍ଧ ହେଇଗଲା। ତାହେଲେ କିଏ ଅନ୍ଧ ହେଇପାରିବ, ଅନ୍ଧ ହେଇପାରିବ? ହଁ, କୃଷ୍ଣ ପ୍ରେମର କଥା, କୃଷ୍ଣ ଜାଣିଛି, କୃଷ୍ଣ ତାହେଲେ ଶୁଦ୍ଧ କରେ ନା କରାଏ ପ୍ରାୟଶ୍ଚିତ, ଆଉ ପ୍ରାୟଶ୍ଚିତ ଦରକାର ନାହିଁ, କୃଷ୍ଣ ଜାଣିଛନ୍ତି କୃଷ୍ଣ ଶୁଦ୍ଧ କରେ, ସେ ଅନ୍ଧ ହେଇଗଲା। ଏ ହେଉଛି ଯାହା କହନ୍ତି ଲକ୍ଷଣ ନା, ଏଇଟା ଫଳ, ଫଳେ ନ ପରିଚାୟତେ, ଫଳରୁ ଚିହ୍ନିବ, ଫଳରୁ ଚିହ୍ନିବ କୋଉଟା ଏ କାମ କରୁଛ, କୋଉଟା ଫଳ ଅଛି, ଫଳେ ନ ପରିଚାୟତେ, ଫଳେ ନ ଫଳୁ ଚିହ୍ନିବ କି କୃଷ୍ଣ ପ୍ରେମ ଅଛି। ଯାହା ଦେହ ଧାରଣା ନାହିଁ, ତାର ଦେହ ଧାରଣା ଅଛି, ଦେହ ଧାରଣା ଥିଲେ କିଏ ଚକ୍ଷୁ ତାରି ଦେବ, ଅନ୍ଧ ହବ ନା? ଦେହ ଧାରଣା ନାହିଁ, ଦେହ ଧାରଣା ବହୁତ ଦୂର ହେଇଯାଇଛି, ତ ପ୍ରେମ ସ୍ଥିତି ହେଇଛି, ଦେହ ଧାରଣା ବହୁତ ଦୂର ହେଇଛି। ଏଇଟା ହେଉଛି ପ୍ରେମ ସ୍ଥିତିର କଥା, ଶୁଦ୍ଧ ନାମ ଭାବମୟ ପ୍ରେମମୟ, ଏ ଶୁଦ୍ଧ ନାମ ଉଦୟ ପୂର୍ବରୁ ନାମାଭାସ କଥା ଦାସ, ଏ ନାମାଭାସତା ବଡ଼ ଡେଞ୍ଜରସ୍ ସିଚୁଏସନ୍, ବିପଜ୍ଜନକ ସ୍ଥିତି, କାରଣ ଏଇ ସ୍ଥିତିରେ ଯଦି ଅପରାଧ ହେଇଗଲା ତୁମର, ଅସତ୍ସଙ୍ଗ ଯୋଗୁଁ ବା ଅନ୍ୟ କୌଣସି କାରଣ ଯୋଗୁଁ ଅପରାଧ ହେଇଗଲା, ତାହେଲେ ପତନ ହେବ, ଏଇଠୁ ପତନ ହୁଏ, ନାମାଭାସ ସ୍ଥିତିରୁ ପତନ ହୁଏ, ଶୁଦ୍ଧ ନାମ ଯାହା ରହୁଛି ତାର ପତନର ସ୍ଥାନ କଥା ନାହିଁ, ପ୍ରେମ ସ୍ତରରୁ ପତନର କଥା ନାହିଁ। କୃଷ୍ଣ ତାରେ ଶୁଦ୍ଧ କରେ ନା କରାଏ ପ୍ରାୟଶ୍ଚିତ, ଏ ଅଜାମିଳ, ଏ ସେ ବିଲ୍ଲମଙ୍ଗଳର କଥାରୁ ଆମେ କଥା ଜାଣିବା। ହଁ, ସେଠୁ ପ୍ରାୟଶ୍ଚିତ ଦରକାର ନାହିଁ, କୃଷ୍ଣ ଶୁଦ୍ଧ କରିଦେଲା, ଅନ୍ଧ ହେଇଗଲେ ସୁଦ୍ଧା ବୃନ୍ଦାବନ ଯାଉଥିଲା, କୃଷ୍ଣ ପହଞ୍ଚିଗଲେ, ହେରେ ବୃନ୍ଦାବନ ଯାଉଥିଲୁ ପରା ସାଧୁ, ତୁ ତ ଅନ୍ଧ ହେଲୁ, ଯିବୁ କେମିତି କିରେ, ଯିବୁ କେମିତିକା, ଆସେ ଆସେ, ମୁଁ ଯାଉଛି ବୃନ୍ଦାବନ, ବାଟଟାକୁ ଧ। ହଁ, କୃଷ୍ଣ ନେଇଗଲେ ବୃନ୍ଦାବନକୁ, ସେ ଯଦି ତାର ପାପ କାଳିମା ଥାଆନ୍ତା, କୃଷ୍ଣ ଆସିଥାନ୍ତା ତା ପାଖକୁ, ବା ଅନ୍ଧ ହେଇପାରିଥାନ୍ତା କି, ସେ କୃଷ୍ଣ ତା ପାଖକୁ ଆସିକିରି ବୃନ୍ଦାବନକୁ ହାତ ଧରିକି ନେଇଯାଇଥାନ୍ତେ କି? ହଁ, ନା ପାପ ନାହିଁ, କୃଷ୍ଣ ତାରେ ଶୁଦ୍ଧ କରେ। ହଁ, ବିଧି ଧର୍ମ ଛାଡ଼ି ଭଜି କୃଷ୍ଣର ଶରଣ, ନିଷିଦ୍ଧ ପାପାଚାର ତାର କବୁର ହେ ମନ। ହଁ, କୃଷ୍ଣ ତାରେ ଅଜ୍ଞାନ ବା ହୁଏ ଯଦି ପାପ, କୃଷ୍ଣ ତାରେ ଶୁଦ୍ଧ କରେ ନା କରାଏ ପ୍ରାୟ, କୃଷ୍ଣ ଶୁଦ୍ଧ କରେ, ପ୍ରାୟ ଦରକାର ପଡ଼ୁନି। ଇଏ ହେଉଛି ପ୍ରେମର କଥାଟା, ଶୁଦ୍ଧ ନାମର କଥାଟା, ଇଟା କଥାଟା ଏଠି ଆସିଯାଉଛି। ନାମାଭାସ ସ୍ଥିତି ହେଉଛି ଡେଞ୍ଜରସ୍ ସିଚୁଏସନ୍, ବିପଜ୍ଜନକ ସ୍ଥିତି, ଏଇ ସ୍ଥିତିରୁ ସବୁ ପ୍ରକାର ପତନ ହୁଏ। ଏଇ ସ୍ଥିତିରେ ବଡ଼ ସାବଧାନ ହେବ ସାଧକ, ସାଧକ ସାବଧାନ ହେବ, ଅସତ୍ସଙ୍ଗ ଯେପରି ନ ହୁଏ, ଅପରାଧ ଯେପରି ନ ହୁଏ, ସେଥିପାଇଁ ବଡ଼ ସାବଧାନ ହେବ, ସେଥିପାଇଁ ନିତ୍ୟ ସାଧୁ ସଙ୍ଗ କରିକିରି ଶୁଦ୍ଧ ସାଧୁଙ୍କ ବେଳେ ରହି ଭଜନ କରିବା ପାଇଁ ପଡ଼ିବ। ସାଧୁ ସଙ୍ଗେ କୃଷ୍ଣ ନାମ ଏଇ ମାତ୍ର ଚାଇ, ସଂସାର ଜିନିତେ ଆର କୋନ ବସ୍ତୁ ନାହିଁ, ସାଧୁ ସଙ୍ଗେ କୃଷ୍ଣ ନାମ ଏଇ ମାତ୍ର ଚାଇ, ସଂସାର ଜିନିତେ ଆର କୋନ ବସ୍ତୁ ନାହିଁ, ଏଇଟା କଥାଟା। ତେବେ କହିବାର ତାତ୍ପର୍ଯ୍ୟ ଏଇଠି ରହୁଛି ଯେ ଉପହାସ କରିକିରି, ଥଟ୍ଟା କରିକିରି, ପରିହାସ କରିକିରି ଯବନ ଗୁଡ଼ାକ ମହମ୍ମଦ ଡ୍ୟାନ୍ସ ମ୍ଲେଚ୍ଛ ଯବନ ହରିହରି କହିଛନ୍ତି, ସେତେବେଳେ ଯେତେବେଳେ ହିନ୍ଦୁମାନେ ହରିଧ୍ୱନି କରୁଛନ୍ତି, ସେତେବେଳେ କହୁଛନ୍ତି ଆମମାନେ କହିବାର ତାତ୍ପର୍ଯ୍ୟ, ମହାପ୍ରଭୁ ଆସିଛନ୍ତି, ସମସ୍ତଙ୍କୁ ସମସ୍ତଙ୍କ ମୁଖରେ ହରିନାମ ଦେବେ, ଏପରି ପଶୁପକ୍ଷୀ ଝାରିଖଣ୍ଡ ବନରେ ଯେତେବେଳେ ଯାଇଛନ୍ତି, ପଶୁପକ୍ଷୀମାନଙ୍କ ମନରେ ଦେଇଛନ୍ତି, ତାଙ୍କୁ ନାମ କହିକି ନାଚେଇଛନ୍ତି, ମ୍ଲେଚ୍ଛ ଯବନ ତ ପତିତ ପାବନ ଗୌର ହରି, କେତେ ମ୍ଲେଚ୍ଛ କେତେ ଯବନ କେତେ ପତିତକୁ ଉଦ୍ଧାର କରିଛନ୍ତି, ଅନନ୍ତ ପାତକି ଜନେ କରିଲା ଉଦ୍ଧାର, ଅନନ୍ତ ପାତକି ଜଗାଇ ମାଧାଇ, କେଡ଼େ ଗୋଟେ ପାତକି, ଅନନ୍ତ ପାତକି ଉଦ୍ଧାର କରିଛନ୍ତି, ଏ ଗୌର ହରିଙ୍କର କୃପା, ଗୌର ସୁନ୍ଦରଙ୍କର ଦୟା, ଏ କୃଷ୍ଣ କୀର୍ତ୍ତନ ପ୍ରବର୍ତ୍ତକ ଗୌର ସୁନ୍ଦରଙ୍କର ଦୟା, ଗୌର ସୁନ୍ଦର ଆମମାନଙ୍କ ଭଳି ମୂଢ଼ ଜୀବମାନଙ୍କ ପ୍ରତି ପରମ କରୁଣାବଶ ହୋଇ ଆମମାନେ ଯେଉଁ ଭାଷାରେ ତାଙ୍କ କଥା ବୁଝିପାରିବା ସେଇ ଭାଷାରେ ସେ ଆମ ନିକଟରେ ହରିକୀର୍ତ୍ତନ କରିଛନ୍ତି। ସର୍ବାବସ୍ଥାରେ ସେବକଗଣଙ୍କର ପ୍ରକାର ଭେଦ, ଅର୍ଥାତ୍ ମଣିଷ, ଦେବତା, ପଶୁ, ବୃକ୍ଷଲତା ପ୍ରଭୃତି ସଚେତନ ପଦାର୍ଥ, ଜଗତର ଅଚେତନ ପଦାର୍ଥ ସମୂହ କେତେ ପ୍ରକାରେ କୃଷ୍ଣଙ୍କର ସେବା କରିବାକୁ ସମର୍ଥ, ଯେ ଯେଉଁପରି ଭାବରେ ଯେଉଁ ସ୍ଥାନରେ ଅବସ୍ଥିତ, ଯାହାର ଆତ୍ମପ୍ରତି ଯେପରି ଭାବରେ ଉନ୍ମେଷିତ ହୋଇଛି, ତାକୁ ନେଇ ସେ ସେଇ ଏକମାତ୍ର ସେବ୍ୟ ବସ୍ତୁର ଯେଉଁ ଭାବରେ ଯେଉଁ ପ୍ରକାରେ କୃଷ୍ଣଙ୍କର ସେବା କରିପାରେ, ତାହା ହିଁ ଗୌର ସୁନ୍ଦର ଜଗତରେ କୀର୍ତ୍ତନ କରିଛନ୍ତି। ଗୌର ସୁନ୍ଦର ଯେତେବେଳେ ଏ ପୃଥିବୀରେ ଅବତୀର୍ଣ୍ଣ ହେଇଥିଲେ, ସେତେବେଳେ ମଣିଷ, ପଶୁ, ପକ୍ଷୀ, କୀଟ, ପତଙ୍ଗ, ପ୍ରସ୍ତରାଦି ସମସ୍ତେ ତାହାଙ୍କର ଅପୂର୍ବ କଥା ଶ୍ରବଣ କରିବାର ସୌଭାଗ୍ୟ ଲାଭ କରିଥିଲେ। ହଁ, ପାଷାଣ ଭିତରେ ପଶୁ ପକ୍ଷୀ ଝୁରେ ଶୁଣି ଯାହାର ଗୁଣଗାଥା, ପାଷାଣ ଭିତରେ ପଶୁ ପକ୍ଷୀ ଝୁରେ ଶୁଣି ଯାହାର ଗୁଣଗାଥା, ସେ ଗୌରାଙ୍ଗଙ୍କର ଗୁଣଗାଥା ଶୁଣିକି ପାଷାଣ ତଳି ଯାଇଛି, ତାର ପ୍ରମାଣ ଅଛି, ଓଡ଼ିଶାରେ ଥୁଆଇଛେ, ଓଡ଼ିଶାରେ ଥୁଆଇଛି, ଯାହା ଅଲାଲନାଥ ଦେଖିବ, ବ୍ରହ୍ମଗିରି ଦେଖିବ, କେଡ଼େ ବଡ଼ ପାଷାଣ ତଳିଛି, ତାଙ୍କର ହୋଲ୍ ବଡି ପ୍ରିଣ୍ଟ ରହିଯାଇଛି। ହଁ, ପୁରୀ ମନ୍ଦିରକୁ ଗଲେ ଦେଖିବ ପାହାଚ ଚିହ୍ନ ଅଛି, ପୁରୀ ମନ୍ଦିରକୁ ଗଲେ ଦେଖିବ ଗରୁଡ଼ ପଛ, ଗରୁଡ଼ ସ୍ତମ୍ଭ ପଛପଟେ ଦୁଇଟା ଆଙ୍ଗୁଠି ଦେଇଥିଲେ ସେ ପାଷାଣ ଦାଗ ହେଇଛି। ଏ ପାଷାଣ ତରଳି ପଶୁ ପକ୍ଷୀ ଜୋରେ ଶୁଣି ଯାହାର ଗୁରୁ କଥା, ଗୌର ଗୁଣ କଥା, ତେଣୁ ଗୌରାଙ୍ଗ ମହାପ୍ରଭୁ ଆସିଥିଲେ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ। କୃଷ୍ଣ ନାମ କୀର୍ତ୍ତନର ଏ ତତ୍ତ୍ୱ ଜଗତରେ ଯେତେ ବଡ଼ ସମ୍ପ୍ରଦାୟ, ଯେତେ ବଡ଼ ଶ୍ରେଷ୍ଠ ସାଧନ ଉତ୍ପନ୍ନ ହେଉଛି, ହୋଇଅଛି ବା ହେବ, ସେସବୁ ଅତ୍ୟନ୍ତ ଦୁର୍ବଳ କୈତଳମୟ, ତାହା ଗୌର ସୁନ୍ଦର ଶ୍ରୀମଦ ଭାଗବତ ଦ୍ୱାରା ଜଗତରେ ପ୍ରକାଶ କରିଛନ୍ତି ଏବଂ ପୁଣି ଦେଖେଇ ଦେଇଯାଇଛନ୍ତି ଯେ କୃଷ୍ଣ କୀର୍ତ୍ତନ ହିଁ ସମଗ୍ର ଜଗତର ଏକମାତ୍ର ମଙ୍ଗଳର ଉପାୟ। କିନ୍ତୁ କୃଷ୍ଣଙ୍କର କୀର୍ତ୍ତନ ହେବା ତ ଉଚିତ, ଯାହା କିଛି ଭଗବାଂଛାମୂଳକ ଧାରଣା ତାହା କୃଷ୍ଣ ନୁହେଁ। ବଦ୍ଧ ଜୀବର ଇନ୍ଦ୍ରିୟ ତୋଷଣ ତର୍ପଣ ଚେଷ୍ଟା କୃଷ୍ଣ କୀର୍ତ୍ତନ ନୁହେଁ। ମାୟାର କୀର୍ତ୍ତନକୁ ଯଦି ଆମେ କୃଷ୍ଣ କୀର୍ତ୍ତନ ବୋଲି ଭ୍ରମ କରୁ, ସୁକ୍ତିରେ ଯଦି ଆମର ରଜଭ୍ରମ ହୁଏ, ଆବିଧାନିକ ଶବ୍ଦ ବା ଅକ୍ଷରକୁ ଯଦି ଆମେ ନାମ ବୋଲି ଭୁଲ କଳ୍ପନା କରୁ, ତାହେଲେ ଆମେ ନିଶ୍ଚୟ ବଞ୍ଚିତ ହେବା, ୱିଲ୍ ବି ଚିଟେଡ୍, ବଞ୍ଚିତ ହେବା। ଆମେ ଜଡ଼ ନାମାକ୍ଷର ସହିତ କୃଷ୍ଣ ନାମାକ୍ଷର ଭେଦ ଅଛି, ଶ୍ରୀକୃଷ୍ଣ ଶବ୍ଦ, ଶ୍ରୀକୃଷ୍ଣ ନାମ, ଶ୍ରୀକୃଷ୍ଣାକ୍ଷର, ସାକ୍ଷାତ ଶ୍ରୀକୃଷ୍ଣ, ବହୁର୍ମିଳିତ୍ୱାଦ କୀର୍ତ୍ତନଂ ତଦେବ ସଂକୀର୍ତ୍ତନଂ, ଅର୍ଥାତ୍ ବହୁ ଲୋକ ଏକତ୍ର ହେଇ ଯେଉଁ କୀର୍ତ୍ତନ କରନ୍ତି ତାହାର ନାମ ସଂକୀର୍ତ୍ତନ। କୃଷ୍ଣ କୀର୍ତ୍ତନ କେବଳ ମାତ୍ର ପିତ ବୃଦ୍ଧି କରିବାର କୀର୍ତ୍ତନ ନୁହେଁ, ଝାଂ ଝାଂ ଥା ହା ତେନ୍ ଥିନ୍ ଥା, ଏ ନୁହେଁ, ଏ ନୁହେଁ, ଏ ନୁହେଁ, ଏ ନୁହେଁ, ଏ ନୁହେଁ, ଏ ନୁହେଁ, ଏ ନୁହେଁ। ହଁ, କୃଷ୍ଣ କୀର୍ତ୍ତନ ପିତ ବୃଦ୍ଧି କରିବାର କୀର୍ତ୍ତନ ନୁହେଁ, ମନୁଷ୍ୟର କଳ୍ପିତ କୀର୍ତ୍ତନ ନୁହେଁ, ଜଡ଼ ଭୋଗମୟ ଇନ୍ଦ୍ରିୟ ତର୍ପଣ ନୁହେଁ, ବିଶୁଚିକା ଭଲ କରିବାର କୀର୍ତ୍ତନ ନୁହେଁ, ଗାଁରେ ଝାଡ଼ା ବିଶୁଚିକା ଲାଗିଛି ଆସ କୀର୍ତ୍ତନ କରି ଗାଁ ବୁଲିବା, ଏ କୀର୍ତ୍ତନ ନୁହେଁ, ଏ କୀର୍ତ୍ତନ ନୁହେଁ, ଏ କୀର୍ତ୍ତନ ନୁହେଁ। ସାମାନ୍ୟ ଜଡ଼ ମୁକ୍ତିର ପ୍ରାର୍ଥନା ନେଇ କୀର୍ତ୍ତନ ହୁଏ ନା, ଶୁଦ୍ଧ ନାମର କୀର୍ତ୍ତନ ଯେଉଁଥିରେ ପ୍ରେମର ଉଚ୍ଛ୍ୱାସ ହେବ। କୃଷ୍ଣ କୀର୍ତ୍ତନର ବୀର୍ଯ୍ୟ ବିକ୍ରମ ମହାପ୍ରଭୁଙ୍କର ଦୟା, କୃଷ୍ଣ କୀର୍ତ୍ତନ ହେଲେ ନିର୍ବିଶେଷବାଦୀଙ୍କର ଦୁର୍ବୁଦ୍ଧି ବିଦୂରିତ ହୋଇଯିବ, ତାହାର ପ୍ରମାଣ କାଶୀର ମାୟାବାଦୀ ପ୍ରକାଶାନନ୍ଦ ସରସ୍ୱତୀ ଆଦି। ହଁ, କୃଷ୍ଣ କୀର୍ତ୍ତନ ହେଲେ ବିଷୟରେ ଆଚ୍ଛନ୍ନ ଅତି ଅଭିନିବିଷ୍ଟ ବ୍ୟକ୍ତିଗଣଙ୍କର ପ୍ରକୃତ ସିଦ୍ଧିଲାଭ ହେବ, ତାହାର ପ୍ରମାଣ ପ୍ରତାପରୁଦ୍ର କିଂ ପ୍ରତାପରୁଦ୍ର ରାଜା ପ୍ରତାପରୁଦ୍ର କାମିନୀ କାଞ୍ଚନର ସେବା କରିଥିଲା। କୃଷ୍ଣ କୀର୍ତ୍ତନ ଦ୍ୱାରା ଗଛର ମୁକ୍ତି, ପଥରର ମୁକ୍ତି, ପଶୁ ପକ୍ଷୀ ସ୍ତ୍ରୀ ପୁରୁଷ ଆଦି ସର୍ବଜୀବର ପ୍ରକୃତ ମୁକ୍ତି ଲାଭ ହେଇପାରେ। ଶ୍ରୀମନ୍ ମହାପ୍ରଭୁ ଝାରିଖଣ୍ଡ ବନ ପଥରେ ଯିବା ସମୟରେ ବୃକ୍ଷ ଲତା ପଶୁ ପକ୍ଷୀ ହିଂସ୍ରଜନ୍ତୁ ବାଘ୍ର ସିଂହ ପ୍ରଭୃତି ତାହାର ଉଦାହରଣ। କେବଳ କୃଷ୍ଣ କୀର୍ତ୍ତନ ହେଉନାହିଁ ବୋଲି ଜୀବର ପ୍ରକୃତ ମୁକ୍ତି ହେଉନାହିଁ। ଗୌର ସୁନ୍ଦର ସମସ୍ତଙ୍କର ମଙ୍ଗଳ ନିମିତ୍ତ ଉଦ୍ଭିଦ ପଶୁ ପକ୍ଷୀ ମାନବ ପ୍ରତ୍ୟେକ ଜାତିର ମଙ୍ଗଳ ନିମିତ୍ତ ଜଗତକୁ ଆସିଥିଲେ, ପ୍ରତ୍ୟେକଙ୍କର ମଙ୍ଗଳ ନିମିତ୍ତ ଜଗତକୁ ଆସିଥିଲେ। ସେଥିପାଇଁ ଏଠି ଏ ଯାହା କହନ୍ତି ଏ ସୂଚନା ଦିଆଯାଇଛି, ହିନ୍ଦୁମାନେ ହରିହରି କରୁଛନ୍ତି ତ, ମ୍ଲେଚ୍ଛ ଯବନ ମହମ୍ମଦାନ ମାନେ ପରିହାସ କରିକିରି ଯାହା କରି ଥଟ୍ଟା କରିକିରି ପରିହାସ କରିକିରି ହରି କହିଛନ୍ତି, ହରି କହିଛନ୍ତି ନାମ ବାସ ବଡ଼ ବାଦ, ଏ ହେଉଛି କଥା। ଅଲାଇ